ପ୍ରଥମେ ଆସିଥିଲେ ଏବଂ ଶାସ୍ତ୍ର ଅଧ୍ୟୟନ କରିଥିଲେ, ଯେଣୁ ସେ ଏହାକୁ ତୁଳନା କରିପାରିବେ ଏବଂ ଦେଖିପାରିବେ ଯେ ତାହା ସତ୍ୟ କି ନୁହେଁ। ସେ ଏହାକୁ ସେ ସତ୍ୟକୁ ପୁରାତନ ନିୟମ ଦ୍ୱାରା ନେଇଥିଲେ। ତେବେ ପାଉଲ ଜଣେ ପୁରାତନ ନିୟମର ପଣ୍ଡିତ ଥିଲେ, କେତେ ଜଣ ତାହା ଜାଣନ୍ତି। ସେ ତାଙ୍କ ସମୟର ଜଣେ ଅତ୍ୟନ୍ତ ଶ୍ରେଷ୍ଠ ପଣ୍ଡିତ ଗମଲିଏଲ ସେ ବିଶିଷ୍ଟ ବିଦ୍ୱାନଙ୍କ ଅଧୀନରେ ଶିକ୍ଷା ଲାଭ କରିଥିଲେ ଏବଂ ପାଉଲ ପୁରାତନ ନିୟମ ଜାଣିଥିଲେ। ଏବଂ ମୁଁ ଭାବୁଛି ଯେ ତାଙ୍କର ପ୍ରଥମ ଆନ୍ଦୋଳିତ ହେବା, ଯେପରିକି ମୁଁ ଆଜି ସକାଳେ କହିଥିଲି ଯେତେବେଳେ ସେ ଷ୍ଟିଫାନର ମୃତ୍ୟୁର ସାକ୍ଷୀ ହୋଇଥିଲେ, କିଛି ଗୋଟାଏ ବିଷୟ ନିଶ୍ଚିତ ଭାବରେ ପାଉଲଙ୍କୁ ଆଘାତ କରିଥିଲା, କାରଣ ତାଙ୍କର ସମସ୍ତ ଲେଖନୀରେ ସେ ଏହାକୁ ନିରନ୍ତର ଭାବେ ଉଦ୍ଧୃତ କରିଥିଲେ। ମୁଁ ଯୋଗ୍ୟ ନୁହେଁ, କାରଣ ମୁଁ ମଣ୍ଡଳୀକୁ ମୃତ୍ୟୁ ନିମନ୍ତେ ତାଡ଼ନା କରିଥିଲି। ମୁଁ ସେମାନଙ୍କ ମଧ୍ୟରେ ସବୁଠୁ ନ୍ୟୁନ ଅଟେ ଓ ମାତ୍ର ପରମେଶ୍ୱର ଏହା ବିଷୟରେ ଏକ ଭିନ୍ନ ଚିନ୍ତା ରଖିଥିଲେ। ସେ ସେହି ସମୟର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ସେହି ମହାନ ପ୍ରେରିତ ସାଧୁ ପାଉଲଙ୍କୁ ଦେଖନ୍ତୁ, ତାଙ୍କର ପୋଷାକ ଏତେ ଉଜ୍ଜଳ ଏବଂ ସୁନ୍ଦର ଥିବା ସହିତରେ କବି କହିଲେ, ଓ ନିଶ୍ଚିତରେ ସେଠାରେ କିଛି ପାଟିତୁଣ୍ଡ ରହିବ ଯେତେବେଳେ ଆମେ ସମସ୍ତେ ସେଠାରେ ସାକ୍ଷାତ କରିବା। ସେହି ମହାନ ଦିନ ଯେତେବେଳେ ମୁଁ ତାଙ୍କୁ ଶହୀଦଙ୍କ ମୁକୁଟ, ଜଣେ ଶହୀଦ ପୁରସ୍କାର ପାଇବାର ଦେଖିବି। ଅଧିକ ସମୟ ହୋଇନାହିଁ, ମୁଁ ସେହି ଛୋଟ ପୁରୁଣା କାରାଗୃହ ପାଖରେ ଛିଡ଼ା ହୋଇଥିଲି ଯେଉଁଠାରେ ସେ ଏହି ଚିଠି ଗୁଡ଼ିକୁ ଲେଖିଥିଲେ, ଏବଂ ତାପରେ ସେମାନେ ତାଙ୍କ ମୁଣ୍ଡ କାଟ କରିଦେଇଥିଲେ ଏବଂ ତାଙ୍କୁ ନାଳରେ ପକାଇ ଦେଇଥିଲେ ଯେପରିକି ତା ନାଳରେ ଧୋଇ ହୋଇଯାଏ। ଏବଂ ସେଠାରେ ଥିବା ଏହି ସାନ ଜିହୁଦି ସେ କହିଥିଲେ, ମୁଁ ମୋ ଶରୀରରେ ଯୀଶୁଖ୍ରୀଷ୍ଟଙ୍କ ଚିହ୍ନକୁ ଧାରଣ କରିଅଛି। ମୁଁ ଏଫିସରେ ବନ୍ୟ ପଶୁମାନଙ୍କ ସହିତ ଯୁଦ୍ଧ କରିଅଛି, ମାତ୍ର ମୁଁ ଏକ ଭଲ ଯୁଦ୍ଧ କରିଅଛି। ମୁଁ ଯାତ୍ରା ସମାପ୍ତ କରିଅଛି, ମୁଁ ବିଶ୍ୱାସକୁ ରକ୍ଷା କରିଅଛି, ଏବଂ ତେଣୁକରି ମୋ ପାଇଁ ଧାର୍ମିକତାର ଏକ ମୁକୁଟ ରଖାଯାଇଅଛି, ଯାହାକି ପ୍ରଭୁ ସେ ଧାର୍ମିକ ବିଚାରକର୍ତ୍ତା ମୋତେ ସେହିଦିନ ପ୍ରଦାନ କରିବେ। ଏବଂ କେବଳ ମୁଁ ନୁହେଁ, ମାତ୍ର ସେ ସମସ୍ତଙ୍କୁ ଯେଉଁମାନେ କି ତାହାଙ୍କର ପ୍ରକଟୀକରଣକୁ ପ୍ରେମ କରନ୍ତି। ମୁଁ ଏହାକୁ କିପରି ଭଲ ପାଏ ଓ ମୁଁ ସେମାନଙ୍କ ସହିତ ଗଣନା କରାଯିବାକୁ ଚାହେଁ। ଆମେ ଏକ ଗୀତ ଗାଉଥିଲୁ, ଓ କଣ ତୁମେ ତାହାଙ୍କ ପଲର ଜଣକା ଭାବରେ ଗଣନା କରାଯିବ କି, କଣ ତୁମେ ତାହାଙ୍କ ପଲର ଜଣକା ଭାବରେ ଗଣନା କରାଯିବ କି। ଅନ୍ତରରୁ ଦାଗହୀନ ହୁଅ, ସେହି ଦୃଶ୍ୟକୁ ଜଗି ରହିଥାଅ ଏବଂ ଅପେକ୍ଷା କରି ରହିଥାଅ, ପୁଣି ଥରେ ଆସୁଅଛନ୍ତି। ମୁଁ ସେମାନଙ୍କ ମଧ୍ୟରୁ ଜଣେ ହେବାକୁ ଚାହେଁ। ତେବେ ସେହି ଲେଖକ ଆଗକୁ ଯାଇ କୁହନ୍ତି, ଅତଏବ ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମମାନଙ୍କର ଉଚିତ, ନହେଲେ କାଳେ ଆମ୍ଭେମାନେ ପଥଭ୍ରଷ୍ଟ ହେବୁ। ଯେପରିକି ଆଜି ସକାଳରେ ଆମମାନଙ୍କୁ ଏହା ଉପରେ ଶିକ୍ଷା ଦିଆଗଲା, ଦ୍ୱିତୀୟ ପଦ ଏହା ଉପରେ କୁହେ, ଯଦି, କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ, ଆମେମାନେ ଦୂତମାନଙ୍କୁ କଣ ବୋଲି ପାଇଥାଉ, ଭବିଷ୍ୟତ ବକ୍ତାମାନେ। ପରମେଶ୍ୱର ପୁରା କାଳରେ ବିଭିନ୍ନ ସମୟରେ କଥା ହୋଇଥିଲେ। ତେବେ ଆପଣଙ୍କୁ ଆମର ନିଜର ଧାରଣା ନୁହେଁ, ବରଂ ବାଇବେଲର ଧାରଣାକୁ ପ୍ରସ୍ତୁତ କରିବାକୁ ହେବ। ତେବେ ତାର ପ୍ରଥମ ପର୍ବ, ସେହି ପ୍ରଥମ ପଦ, ପରମେଶ୍ୱର ପୁରା କାଳରେ ବିଭିନ୍ନ ସମୟରେ ମାଓବାଦୀମାନଙ୍କ ଦ୍ୱାରା ପିତୃପୁରୁଷଙ୍କୁ କଥା କହିଥିଲେ। ତେବେ ସେଠାକୁ ଯାଆନ୍ତି ଏବଂ ପୁଣି ଥରେ କୁହନ୍ତି, କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ଜଣେ ଦୂତଙ୍କର ଅର୍ଥ କଣ? ବାର୍ତ୍ତାବହ। ଯଦି ପରମେଶ୍ୱର ବାର୍ତ୍ତାବହଙ୍କୁ ଅଭିଷେକ କରିଥିଲେ ଏବଂ ତାପରେ ଯଦି ଆମେମାନେ ଅଭିଷିକ୍ତ ହୋଇଥାଉ, ଆମେମାନେ ପରମେଶ୍ୱରଙ୍କ ବାର୍ତ୍ତାବହ ଅଟୁ। ଆମେମାନେ ଜଗତ ପ୍ରତି ବାର୍ତ୍ତାବହ ଅଟୁ, ସ୍ୱର୍ଗର ଜଣେ ରାଷ୍ଟ୍ରଦୂତ ଅଟୁ, ଯିଏକି ଏହା ଅଙ୍ଗୀକାର କରୁଥାଏ ଯେ ଆମେମାନେ ତୀର୍ଥଯାତ୍ରୀ ଏବଂ ପରଦେଶୀ ଅଟୁ। ଆମେମାନେ ଏହି ଜଗତର ନୁହୁଁ, ମାତ୍ର ଆମେମାନେ ଆସୁଥିବା ଏକ ନଗରୀର ଅନ୍ୱେଷଣ କରୁ, ଯାହାର ନିର୍ମାଣକାରୀ ଏବଂ ନିର୍ମାତା ପରମେଶ୍ୱର ଅଟନ୍ତି। ଆମେମାନେ ଏହି ପୃଥିବୀରେ ଧନ ସଂଗ୍ରହ କରୁନାହୁଁ, ଯେଉଁଠାରେ କି ଚୋରମାନେ ସନ୍ଧି କାଟନ୍ତି ଏବଂ ପୋକ ଲାଗନ୍ତି, କଳଙ୍କ ଲାଗନ୍ତି ଏବଂ କ୍ଷୟପ୍ରାପ୍ତ ହୁଏ, କାରଣ ଆମର ଧନ ସ୍ୱର୍ଗରେ ଅଛି, ଯେଉଁଠାରେ କି ଯୀଶୁ ମହାମହିମଙ୍କ ଡାହାଣ ପଟେ ବସିଥାନ୍ତି। ଓ ଏହା ଜାଣିବା କେତେ ମହିମାମୟ ଏବଂ ଆଶ୍ଚର୍ଯ୍ୟଜନକ ବିଷୟ ଅଟେ ଯେ ଆମର ଆଶାଗୁଡ଼ିକ କୌଣସି କିଛି କମ୍ ବିଷୟ ଉପରେ ନିର୍ମିତ ହୋଇନାହିଁ। ଯୀଶୁଙ୍କ ରକ୍ତ ଏବଂ ଧାର୍ମିକତା ଅପେକ୍ଷା ଯେତେବେଳେ କି ମୋର ପ୍ରାଣ ସର୍ବତ ଭାବେ ଆଶା ଛାଡ଼ିଦିଏ, ସେତେବେଳେ ସେ ମୋର ସମସ୍ତ ଆଶା ଏବଂ ଭରସା ଅଟନ୍ତି। ଖ୍ରୀଷ୍ଟ ସେହି ମଜବୁତ ଶୈଳ ଉପରେ ମୁଁ ଛିଡ଼ା ହୋଇଛି। ଅନ୍ୟ ସମସ୍ତ ଭୂମି ଧସି ଯାଉଥିବା ବାଲୁକା ଅଟେ, ଏଡି ପେରୋନେଟ୍ କିପରି ନିର୍ଯାତନା ସମୟରେ ସେହି ଗୀତଟିକୁ ଲେଖିଥିଲେ। ତେବେ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଯେତେବେଳେ ପରମେଶ୍ୱରଙ୍କ ବାର୍ତ୍ତାବହ ବାକ୍ୟ କହିଥିଲେ, ଏହା ଅଟଳ ରହିଥିଲା। ଆଉ ପ୍ରତ୍ୟେକ ପ୍ରତିଶୋଧ ଯଥାର୍ଥ ପ୍ରତିଶୋଧ ପାଇଲା, ତେବେ ଆମ୍ଭେମାନେ ବର୍ତ୍ତମାନ କିପରି ରକ୍ଷା ପାଇବା ଯଦି ଆମ୍ଭେ ଖ୍ରୀଷ୍ଟଙ୍କ କଥା ନ ଶୁଣୁ, ଯିଏକି ସ୍ୱର୍ଗରୁ କଥା କହୁଅଛନ୍ତି? ତେବେ ଦେଖନ୍ତୁ, ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା, ଏହା ବିଷୟରେ ଚିନ୍ତା କରନ୍ତୁ। ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟ ତାହାଙ୍କର କାର୍ଯ୍ୟ ଆରମ୍ଭ କରନ୍ତି, ସେ କଣ କଲେ ଆମେ ତାହାଙ୍କୁ ଦେଖୁ, ଯେ ସେ କିପରି ନମ୍ର ଦିନ ଭାବରେ, ସେ କିପରି ଜଣେ ଧର୍ମଶାସ୍ତ୍ରଜ୍ଞ ପରି ଜଣେ ମହାନ ବ୍ୟକ୍ତି ନଥିଲେ, ମାତ୍ର ସେ ତ ନମ୍ର ଦିନ ଭଦ୍ର ଥିଲେ। ସେ ଜଣେ ଶକ୍ତିଶାଳୀ ପ୍ରଚାରକ ନଥିଲେ, ତାହାଙ୍କ ସ୍ୱର ରାସ୍ତାରେ ଶୁଣାଯାଉ ନଥିଲା। ମାତ୍ର ଯୋହନ ତ ଏକ ଗର୍ଜନ କରୁଥିବା ସିଂହ ପରି ବାହାରି ଆସିଥିଲେ, ସେ ଜଣେ ପ୍ରଚାରକ ଥିଲେ। ଯୀଶୁ ଏକ ଗର୍ଜନ କରୁଥିବା ସିଂହ ପରି ଆସିନଥିଲେ, ମାତ୍ର ପରମେଶ୍ୱର ତାଙ୍କ ସହିତରେ କାର୍ଯ୍ୟ କରି ବାକ୍ୟକୁ ପ୍ରମାଣ ସିଦ୍ଧ କରିଥିଲେ। ପରମେଶ୍ୱର ଖ୍ରୀଷ୍ଟଙ୍କ ସହିତରେ ଥିଲେ। ପେଣ୍ଟିକଷ୍ଟ ଦିନରେ ପିତର କହିଲେ, ହେ ଇସ୍ରାଏଲର ଲୋକମାନେ ଏବଂ ଜିହୁଦା ନିବାସୀ ଆପଣମାନେ, ନାଜରିତର ଯୀଶୁ ପରମେଶ୍ୱରଙ୍କ ଅନୁମୋଦିତ ଜଣେ ବ୍ୟକ୍ତି, ଆପଣମାନଙ୍କ ମଧ୍ୟରେ ଚିହ୍ନ ଓ ଚମତ୍କାର ଏବଂ ଆଶ୍ଚର୍ଯ୍ୟ କର୍ମ ଦ୍ୱାରା, ଯାହାକି ପରମେଶ୍ୱର ତାହାଙ୍କ ଦ୍ୱାରା ସାଧନ କରିଥିଲେ, ଯାହା ବିଷୟରେ ଆପଣମାନେ ସମସ୍ତେ ସାକ୍ଷୀ ଅଟନ୍ତି। ଦେଖନ୍ତୁ ଯେ ସେ କିପରି ଭାବରେ ଏହାକୁ ସେମାନଙ୍କ ଉପରେ ଦୋଷାରୋପଣ କରିଥିଲେ। ଆପଣଙ୍କୁ ତାହାଙ୍କୁ ଜାଣିବାର ଉଚିତ ଥିଲା। ଯୀଶୁ କହିଲେ, ହେ କପଟୀମାନେ, ତୁମେ କହିଥିଲେ ତୁମେ ବାହାରକୁ ଯାଇ ସୂର୍ଯ୍ୟଙ୍କୁ ଅନାଇଥାଅ ଏବଂ ତୁମେ ଏହା ଲାଲ ଏବଂ ଅସ୍ତ ହେଉଥାଏ, ତୁମେ କହିଥାଅ ଏହା ଖରାପ ପାଗ ହେବାକୁ ଯାଉଅଛି, ଏବଂ ଯଦି ଏହା ଉଜ୍ଜଳ ଏବଂ ଖରା ହୋଇଥାଏ, କିଏ ବା ପ୍ରଭୃତି ସବୁ ଥାଏ, ତୁମେ କହିଥାଅ ଏହା ଭଲ ପାଗ ହେବାକୁ ଯାଉଅଛି। କହିଲେ, ତୁମେ ଆକାଶର ଚିହ୍ନକୁ ବୁଝିପାର, ମାତ୍ର ସମୟର ଲକ୍ଷଣକୁ ତୁମେ ଜାଣିପାର ନାହିଁ। କାରଣ ଯଦି ତୁମେ ମୋତେ ଜାଣିଥାନ୍ତ, ତେବେ ତୁମେ ମୋର ଦିନକୁ ମଧ୍ୟ ଜାଣିଥାନ୍ତ। ଓ ସେ ଆଜି ରାତି କଣ ଚିତ୍କାର କରିଥାନ୍ତି, କିପରି ତାହାଙ୍କ ଆତ୍ମା ତାଙ୍କ ପ୍ରଚାରକମାନଙ୍କ ଦେଇ ଚିତ୍କାର କରିଥାଏ, ସମୟ ସନ୍ନିକଟ ଅଟେ। ଆମେ ବୁଝିପାରୁଛୁ, ଆମେ ପରମାଣୁ ବୋମା ଦେଖୁଅଛୁ, ଆମେ ଜାଣୁ ଯେ କିଏ କ୍ଲାର୍କ ଗେବଲ୍ଙ୍କ ସ୍ଥାନ ଗ୍ରହଣ କରିବାକୁ ଯାଉଛନ୍ତି ଏବଂ କିଏ ଏହା ତାହା କିମ୍ବା ଅନ୍ୟ କିଛି କରିବାକୁ ଯାଉଛନ୍ତି, କିମ୍ବା କିଏ ଉପରାଷ୍ଟ୍ରପତି ହେବେ। ଆମେମାନେ ସେଥିରେ ଆଗ୍ରହୀ ଅଟୁ, ମାତ୍ର ଆମେ ସମୟର ଚିହ୍ନ ଗୁଡିକ ଜାଣିପାରୁନାହୁଁ। ଆମେମାନେ ଶେଷରେ ଅଛୁ, ଏହା କଣ ଅଟେ? ଆମେମାନେ ଏଥିରେ ଅତି ଆଗ୍ରହୀ ଅଟୁ ଯେ ଟେଲିଭିଜନର ପରବର୍ତ୍ତୀ ଅଧ୍ୟାୟ କଣ ହେବ, ସୁଜି କଣ କରିବାକୁ ଯାଉଅଛି, କିମ୍ବା ସେହି ସ୍ତ୍ରୀ ଲୋକର ନାମ ଯାହା କିଛି ଅଟେ, ଏବଂ ଆର୍ଥର ଗଡ୍ଫ୍ରେ କେଉଁଆଡେ ଯାଉଛନ୍ତି, ପରବର୍ତ୍ତୀ ସମୟରେ ସେ କେଉଁ ପ୍ରକାର ଏକ ମଜାଳିଆ କଥା କହିବାକୁ ଯାଉଛନ୍ତି। ଆମେମାନେ ଖ୍ରୀଷ୍ଟିଆନ ଭାବରେ ଆମର ମନକୁ ଏପରି ଆବର୍ଜନାରେ ପରିପୂର୍ଣ୍ଣ କରିଦେଇଥାଉ, ଯେତେବେଳେ କି ଆମମାନଙ୍କୁ ତ କୌଣସି ସ୍ଥାନରେ ପ୍ରାର୍ଥନାରେ ରହିବା ଉଚିତ ଏବଂ ବାଇବେଲ ଅଧ୍ୟୟନ କରିବା ଉଚିତ, ଯେପରିକି ସମୟର ସେ ଚିହ୍ନ ଗୁଡିକୁ ଜାଣିପାରୁ ଯେଉଁଥିରେ କି ଆମେମାନେ ରହୁଅଛୁ। ତାହା କଣ କରେ? ଅନେକ ସମୟରେ ଦୁର୍ବଳ ପ୍ରଚାର ମଞ୍ଚ ଗୁଡିକୁ ନିର୍ମାଣ କରେ, ତାହା ଠିକ ଅଟେ, ଯେଉଁମାନେ କି ତଳକୁ ଓହ୍ଲାଇ ସୁସମାଚାର ସତ୍ୟକୁ ନେଇ ଆସନ୍ତି ନାହିଁ। ଆମକୁ ଆଗାମୀ ଦିନ ଗୁଡିକରେ ତାହା ପାଇଁ ଉତ୍ତର ଦେବାକୁ ପଡିବ। ଆମେ କୌଣସି ବିଷୟକୁ ଅବହେଳା କରିବା ଉଚିତ ନୁହେଁ, ଏବଂ ଲୋକମାନେ ଯେତେବେଳେ କି ଆମେମାନେ ଏହି ବ୍ରାନହାମ ଟେବରନେକଲରେ ଚିହ୍ନ ଏବଂ ଆଶ୍ଚର୍ଯ୍ୟ କର୍ମ ପୁଣି ପୁନରୁତ୍ଥିତ ଖ୍ରୀଷ୍ଟଙ୍କ ଶକ୍ତିକୁ ଦେଖିବା ନିମନ୍ତେ ଅଛୁ, ଏବଂ ତାପରେ ଏହା ଜାଣିବା ଯେ ଆମେମାନେ ଆମର ସମୟକୁ ଅନ୍ୟାନ୍ୟ ବିଷୟ ଗୁଡିକ ଉପରେ ସ୍ଥାପନ କରିବା ଏବଂ ପ୍ରଭୁ ଯୀଶୁଙ୍କ ସ୍ୱର ଶୁଣିବାକୁ ଅବହେଳା କରିବା, ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? ସେହି ତୃତୀୟ ପଦ କିମ୍ବା ସେହି ଚତୁର୍ଥ ପଦ, ଆଜି ସକାଳେ ଆମେମାନେ ଏଠାରେ ହିଁ ସେହି ଚତୁର୍ଥ ପଦରେ ସମାପ୍ତ କରିଥିଲୁ। ସେ ସମ୍ବନ୍ଧରେ ପରମେଶ୍ୱର ମଧ୍ୟ ନିଜ ଇଚ୍ଛା ଅନୁସାରେ, ଓ ମୋର ପ୍ରଭୁ, ପରମେଶ୍ୱର ନିଜ ଇଚ୍ଛା ଅନୁସାରେ ସେହି ବାକ୍ୟକୁ ଶୁଣନ୍ତୁ, ନାନା ଚିହ୍ନ ଅଦ୍ଭୁତ କର୍ମ ପୁଣି ବିବିଧ ଶକ୍ତିର କାର୍ଯ୍ୟ। ବିବିଧ ଶକ୍ତିର କାର୍ଯ୍ୟ କଣ ଅଟେ? ବିବିଧ କଣ ଅଟେ? ବିବିଧର ଅର୍ଥ ଅନେକ। ଅନେକ ଶକ୍ତିର କାର୍ଯ୍ୟ ସହିତ ପରମେଶ୍ୱର ସାକ୍ଷ୍ୟ ଦେଇଅଛନ୍ତି। ହେ ପରମେଶ୍ୱର, ମୁଁ ବିଶ୍ୱାସ କରେ ଯେ ଏହା ଆପଣଙ୍କ ହୃଦୟ ଭିତରେ ନିମଜ୍ଜିତ ହୋଇଯିବ। ଶୁଣନ୍ତୁ, ମୁଁ ଏଠାରେ ଭାଇ ନେଭିଲଙ୍କ ସହିତ ଆପଣମାନଙ୍କର ପାଳଗଣ ମଧ୍ୟରୁ ଜଣେ ଅଟେ। ମୁଁ ଚାହେଁ ଯେ ଆପଣ ଏହାକୁ ରେକର୍ଡରେ ଲେଖି ରଖନ୍ତୁ। ବାଇବେଲ କୁହେ, ଯଦି ତୁମମାନଙ୍କ ମଧ୍ୟରେ କେହି ଜଣେ ଉଠେ ଏବଂ ସେ ଅମୁକ ଅମୁକ କୁହେ ଏବଂ ଏହା ସଫଳ ହୁଏ ନାହିଁ, ତେବେ ତାହାଙ୍କର ଶୁଣ ନାହିଁ, କାରଣ ମୁଁ ତାହା କହି ନାହିଁ। ମାତ୍ର ଯଦି ସେ ମୋ ନାମରେ କଥା କୁହନ୍ତି ଏବଂ ସେ ଯାହା କୁହନ୍ତି ତାହା ସଫଳ ହୁଏ, ତାହେଲେ ତାହାଙ୍କର ଶୁଣ, ଆମେନ। କାରଣ ମୁଁ ସେହି ଭବିଷ୍ୟତବକ୍ତା ସହିତ କିମ୍ବା ସେହି ପ୍ରଚାରକ ସହିତରେ ଥାଏ, ଏହା ଯାହା ହେଉନା କାହିଁକି, ଯଦି ସେ ଯାହା କୁହନ୍ତି ତାହା ସଫଳ ହୁଏ, ତେବେ ତାହାଙ୍କର କଥା ଶୁଣ। ତେବେ ବନ୍ଧୁଗଣ ଆସନ୍ତୁ ତାହାଙ୍କୁ ଶୁଣିବା, ସେହି ପବିତ୍ର ଆତ୍ମାଙ୍କୁ ଯିଏକି ଆମ ମଧ୍ୟରେ କଥା କହୁଅଛନ୍ତି ଏବଂ ବିଭିନ୍ନ ଆଶ୍ଚର୍ଯ୍ୟ କର୍ମ ଏବଂ ଚିହ୍ନ ଓ ଚମତ୍କାର ଦେଖାଉଅଛନ୍ତି। ଏହାକୁ କେବଳ ସାଧାରଣ ଘଟଣା ଭାବି ଅତିକ୍ରମ କରିଦେଇ ଯାଆନ୍ତୁ ନାହିଁ। ଆସନ୍ତୁ ମନେ ରଖିବା ଯେ ଏହା ହେଉଛନ୍ତି ଯୀଶୁଖ୍ରୀଷ୍ଟ, ଯିଏକି ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ଆପଣ ବାକ୍ୟକୁ ପ୍ରମାଣ ସିଦ୍ଧ କରୁଅଛନ୍ତି, ଆମେ ଏହା ନିଶ୍ଚିତ କରିବା କଥା। ଓ ଦୟାକରି ଏହା କରନ୍ତୁ, ଧ୍ୟାନ ଦିଅନ୍ତୁ, ଏହା ହେଉ ଯେ ଅନ୍ୟ ସମସ୍ତ ବିଷୟ ଅତିରିକ୍ତ ହୋଇଯାଉ, ଏପରିକି ଆପଣଙ୍କ ଘର, ଆପଣଙ୍କ ସ୍ୱାମୀ, ଆପଣଙ୍କ ପତ୍ନୀ, ଆପଣଙ୍କର ପିଲାମାନେ, ଏହା ଯାହା କିଛି ବି ହୋଇପାରେ ଏହାକୁ ଦ୍ୱିତୀୟରେ ରଖନ୍ତୁ, ପରମେଶ୍ୱରଙ୍କୁ ପ୍ରଥମରେ ରଖନ୍ତୁ। ଆପଣ କୁହନ୍ତି, ଭାଇ ବ୍ରାନାମ ମୋ ପିଲାମାନଙ୍କ ଉପରେ, ଯେକୌଣସି ବିଷୟ ଉପରେ ବି ପରମେଶ୍ୱରଙ୍କୁ ପ୍ରଥମରେ ରଖନ୍ତୁ, ସେ ପ୍ରଥମ ହୁଅନ୍ତୁ। ଏଲିୟ ଦିନେ ପର୍ବତରୁ ଓହ୍ଲାଇ ଆସିଲେ, ସେ ଜଣେ ଦୂତ, ଜଣେ ବାର୍ତ୍ତାବହ, ପରମେଶ୍ୱରଙ୍କ ବାର୍ତ୍ତାବହ ଅଭିଷିକ୍ତ ଥିଲେ ଏବଂ ସେ ଜଣେ ବିଧବା ସ୍ତ୍ରୀ ଲୋକକୁ ଦୁଇଟି ଶୁଖିଲା ବାଡ଼ି ସାଉଁଟୁଥିବାର ଦେଖିଲେ। ସେ କହିଲେ, ଯାଅ ମୋ ପାଇଁ ଗୋଟିଏ ଛୋଟ ପିଠା ପ୍ରସ୍ତୁତ କରି ଆଣ ଏବଂ ମୋ ପାଇଁ ଟିକିଏ ଜଳ ଆଣ। ଏବଂ ସେ କହିଲା, ତୁମର ପ୍ରାଣ ଜୀବିତ ଥିବା ପ୍ରମାଣେ ମୋ ପାଖରେ କେବଳ ସେତିକି ପିଠା କିମ୍ବା ସେତିକି ମଇଦା ଅଛି ଯେଉଁଥିରେ କି ଗୋଟିଏ ଛୋଟ ପିଠା ହୋଇପାରିବ, ଏବଂ ମୋ ପାଖରେ ଏହା ସହିତ ମିଶାଇ ଓ ଏହାକୁ ପ୍ରସ୍ତୁତ କରିବା ପାଇଁ କେବଳ ସେତିକି ତେଲ ଅଛି ଏବଂ ମୁଁ ଦୁଇଟି ଶୁଖିଲା ବାଡ଼ି ସାଉଁଟୁ ଅଛି। ପୁରୁଣା କାଳିଆ ପଦ୍ଧତି ହେଲା, ଏହା ଭାରତୀୟ ଉପାୟ ଅଟେ ଯେ କାଠ ଗୁଡ଼ିକୁ ଗୋଟିଏକୁ ଆର ସହିତ କୁଶ ପରି ରଖିବା ଏବଂ ଏହାକୁ ମଧ୍ୟଭାଗରୁ ଜଳାଇବା ଏବଂ ଏହାକୁ ଭିତରକୁ ଠେଲୁଥିବା। ଏହିପରି ଭାବରେ ତ ଅନେକ ବାହ୍ୟ ଶିବିର ଅଗ୍ନି ପ୍ରଜ୍ୱଳିତ ହୋଇଥାଏ। କହିଲା, ଏବଂ ମୁଁ ସେହି ଛୋଟ ପିଠାଟିକୁ ନିଜ ପାଇଁ ଏବଂ ମୋ ପୁଅ ପାଇଁ, ମୋ ପିଲା ପାଇଁ ପ୍ରସ୍ତୁତ କରିବାକୁ ଯାଉଅଛି ଏବଂ ଆମେ ଏହାକୁ ଖାଇ ତତ୍ପରେ ମରିବାକୁ ଯାଉଅଛୁ। ସେଠାରେ 3.5 ବର୍ଷ ହେବ ମରୁଡ଼ି ପରିସ୍ଥିତି ରହିଥିଲା, କୌଣସିଠାରେ ସୁଦ୍ଧା ପାଣି ନଥିଲା। ସେହି କଠୋର ବୃଦ୍ଧ ଭବିଷ୍ୟତ ବକ୍ତା ଜଣକ ସେ ସ୍ତ୍ରୀ ଲୋକର ମୁହଁକୁ ଚାହିଁଲେ। ସେ କହିଲେ, ଯାଅ ପ୍ରଥମେ ମୋ ପାଇଁ ଏକ ପିଠା ପ୍ରସ୍ତୁତ କର। ଜଣେ ପୁରୁଷ ପାଇଁ ଭୋକରେ ମରୁଥିବା ଜଣେ ବିଧବା ସ୍ତ୍ରୀ ଲୋକକୁ ତାହା କହିବା କି ଏକ ଆଦେଶ ଅଟେ ଯେ ପ୍ରଥମେ ତାଙ୍କୁ ଖାଇବାକୁ ଦିଅ। ସେ କଣ କହିଲେ, କାରଣ ସଦାପ୍ରଭୁ ଏ କଥା କୁହନ୍ତି, କଳସରେ ମଇଦା ଶେଷ ହେବ ନାହିଁ କି ପାତ୍ରରେ ତେଲ ଶେଷ ହେବ ନାହିଁ ଯେପର୍ଯ୍ୟନ୍ତ କି ପରମେଶ୍ୱର ପୃଥିବୀକୁ ବର୍ଷା ପଠାନ୍ତି ନାହିଁ। ପ୍ରଥମେ ପରମେଶ୍ୱର ସେ ଭିତରକୁ ଯାଇ ସେ ଛୋଟ ପିଠାଟି ପ୍ରସ୍ତୁତ କଲା ଏବଂ ତାହାକୁ ଆଣି ଭବିଷ୍ୟତ ବକ୍ତାଙ୍କୁ ଦେଲା। ଠିକ ଭିତରକୁ ଯାଇ ପୁଣି ଆଉ ଗୋଟିଏ ପ୍ରସ୍ତୁତ କଲା ଏବଂ ଆଉ ଗୋଟିଏ ଏବଂ ଆଉ ଗୋଟିଏ ଏବଂ ଆଉ ଗୋଟିଏ ଏବଂ ସେହି କଳସ କେବେ ବି ଶେଷ ହେଲା ନାହିଁ କି ପାତ୍ରରେ ତେଲ ଶେଷ ହେଲା ନାହିଁ ଯେପର୍ଯ୍ୟନ୍ତ କି ପରମେଶ୍ୱର ପୃଥିବୀ ଉପରକୁ ବର୍ଷା ପଠାଇଲେ ନାହିଁ। ସେ ସ୍ତ୍ରୀ ଲୋକ ନିଜ ସନ୍ତାନମାନଙ୍କ ଆଗରେ ପରମେଶ୍ୱରଙ୍କୁ ରଖିଲା, ସେ ଅନ୍ୟ ସମସ୍ତ କିଛି ପୂର୍ବରୁ ପରମେଶ୍ୱରଙ୍କୁ ରଖିଲା। ସେ ପ୍ରଥମେ ପରମେଶ୍ୱରଙ୍କ ରାଜ୍ୟକୁ ଗ୍ରହଣ କଲା। ପରମେଶ୍ୱରଙ୍କୁ ଆପଣଙ୍କ ହୃଦୟରେ ପ୍ରଥମ ସ୍ଥାନ, ଆପଣଙ୍କ ଜୀବନରେ ପ୍ରଥମ ସ୍ଥାନ ନେବାକୁ ଅଛି। ସେ ସମସ୍ତ ବିଷୟରେ ପ୍ରଥମ ସ୍ଥାନ ନେବାକୁ ଅଛି, ଯାହା କିଛି ଆପଣ କରନ୍ତି କିମ୍ବା ଯାହା କିଛି ଆପଣ ଅଟନ୍ତି, ପରମେଶ୍ୱରଙ୍କୁ ପ୍ରଥମ ହେବାକୁ ଅଛି। ସେ ଦ୍ୱିତୀୟ ସ୍ଥାନ ଚାହାନ୍ତି ନାହିଁ, ସେ ଦ୍ୱିତୀୟ ସ୍ଥାନର ଯୋଗ୍ୟ ନୁହନ୍ତି। ସେ ତ ସର୍ବୋତ୍ତମ ଏବଂ ପ୍ରଥମ ଏବଂ ଯାହା ସବୁ କିଛି ଆମେମାନେ ପାଇଅଛୁ ତାହା ପାଇବାର ଯୋଗ୍ୟ ଅଟନ୍ତି, ସେ ଏହାର ଯୋଗ୍ୟ ଅଟନ୍ତି। ତାହାଙ୍କ ପବିତ୍ର ନାମର ଧନ୍ୟ ହେଉ। କାରଣ ସେ ସମ୍ବନ୍ଧରେ ପରମେଶ୍ୱର ମଧ୍ୟ ନିଜ ଇଚ୍ଛା ଅନୁସାରେ ନାନା ଚିହ୍ନ, ଅଦ୍ଭୁତ କର୍ମ, ପୁଣି ବିବିଧ ଶକ୍ତିର କାର୍ଯ୍ୟ ଓ ପବିତ୍ର ଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ସାକ୍ଷ୍ୟ ଦେଇଅଛନ୍ତି। ଏହା ତାହା ନୁହେଁ ଯାହା ପୁରୁଷମାନେ କଣ କୁହନ୍ତି କିମ୍ବା ମଣ୍ଡଳୀ କଣ କୁହେ, ବରଂ ପରମେଶ୍ୱରଙ୍କ ଇଚ୍ଛା କଣ ଥିଲା। ଓ ଆମକୁ ତ ପରମେଶ୍ୱରଙ୍କ ଇଚ୍ଛା ଅନ୍ୱେଷଣ କରିବା ଆବଶ୍ୟକ। ଆପଣଙ୍କ ପଡ଼ୋଶୀର ଅନୁଗ୍ରହ ନୁହେଁ, ଆପଣଙ୍କ ସନ୍ତାନମାନଙ୍କ ଅନୁଗ୍ରହ ନୁହେଁ, ଆପଣଙ୍କ ସ୍ୱାମୀ କିମ୍ବା ସ୍ତ୍ରୀର ଅନୁଗ୍ରହ ନୁହେଁ, ମାତ୍ର ପରମେଶ୍ୱରଙ୍କ ଇଚ୍ଛା ଅନ୍ୱେଷଣ କରନ୍ତୁ ଏବଂ ପ୍ରଥମେ ତାହା ସାଧନ କରନ୍ତୁ, ତାପରେ ଅନ୍ୟ ସବୁକିଛି, ପତ୍ନୀଙ୍କ ଇଚ୍ଛା ଏବଂ ପିଲାମାନଙ୍କ ଇଚ୍ଛା, ଏହା ସହିତ ଠିକ୍ ଭାବରେ ମିଶିଯିବ। ମାତ୍ର ପ୍ରଥମେ ପରମେଶ୍ୱରଙ୍କୁ ସ୍ଥାନ ଦିଅନ୍ତୁ। ବର୍ତ୍ତମାନ ଦେଖନ୍ତୁ, କାରଣ ଯେଉଁ ଭାବି ଜଗତର କଥା ଆମ୍ଭେମାନେ କହୁଅଛୁ ତାହା ସେ ଦୂତମାନଙ୍କ ଅଧୀନ କରିନାହାନ୍ତି, ଅନ୍ୟଥା ସେହି ମହାନ ସ୍ୱର୍ଗଦୂତମାନେ ଯେଉଁମାନେ କି ସ୍ୱର୍ଗରେ ସେବା କରନ୍ତି, ଗାବ୍ରିଏଲ, ମିଖାଏଲ, ଉଡୱର୍ମ ଏବଂ ଦଶ ସହସ୍ର ଗୁଣନ ଦଶ ସହସ୍ର ସ୍ୱର୍ଗର ଦୂତମାନେ କିମ୍ବା ଦଶ ହଜାର ଭବିଷ୍ୟତ ବକ୍ତାଗଣ ଯେଉଁମାନେ କି ପୃଥିବୀରେ ରହିଥିଲେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସେମାନଙ୍କ ମଧ୍ୟରୁ କାହାରିକୁ ହେଲେ ସେହି ଭାବି ଜଗତ ଉପରେ ନିୟନ୍ତ୍ରଣ ରଖିବା ପାଇଁ କଦାପି ରଖିଲେ ନାହିଁ, ଯାହା ବିଷୟରେ ଆମେମାନେ କହୁଅଛୁ। ଜଣକାକୁ ବି ନୁହେଁ, ସେ କଦାପି କହିଲେ ନାହିଁ ଯେସାଇୟ ତୁମେ ଜଗତକୁ ନିୟନ୍ତ୍ରଣ କରିବ। ସେ କଦାପି ଜଗତକୁ ଏଲିଓଙ୍କ ଅଧୀନରେ ରଖିଲେ ନାହିଁ, ନା ତ ସେ ଏହାକୁ ଗାବ୍ରିଏଲ କିମ୍ବା କୌଣସି ଦୂତ କୌଣସି ସେବାକାରୀ ଆତ୍ମାକୁ ସମର୍ପଣ କଲେ। ଦେଖନ୍ତୁ ଯେ ସେ କଣ କହିଥିଲେ। ପାଉଲ ଏବେ ସୁଦ୍ଧା ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରୁଥିଲେ, ଯାହା ବିଷୟରେ ଆମେମାନେ କହୁଅଛୁ। କିନ୍ତୁ ଜଣେ କୌଣସି ସ୍ଥାନରେ ଏହି କଥା କହି ସାକ୍ଷ୍ୟ ଦେଇଅଛନ୍ତି, ମନୁଷ୍ୟ କିଏ ଯେ ତୁମ୍ଭେ ତାହାକୁ ସ୍ମରଣ କରିଥାଅ, କିମ୍ବା ମନୁଷ୍ୟ ସନ୍ତାନ କିଏ ଯେ ତୁମ୍ଭେ ତାହାର ତତ୍ତ୍ୱ ନେଇଥାଅ। ତୁମ୍ଭେ ଦୂତମାନଙ୍କ ଠାରୁ ତାହାକୁ ଅଳ୍ପ ନ୍ୟୁନ କରିଅଛ, ତୁମ୍ଭେ ତାହାକୁ ଗୌରବ ଓ ସମ୍ଭ୍ରମ ରୂପ ମୁକୁଟରେ ଭୂଷିତ କରିଅଛ, ଏବଂ ତୁମ୍ଭେ ତାହାର ପାଦ ତଳେ ସମସ୍ତ ବିଷୟ ଅଧୀନ କରି ରଖିଅଛ। ବର୍ତ୍ତମାନ ଯଦି ଆପଣ ତାହା ପାଠ କରିବାକୁ ଚାହାନ୍ତି, ଏହା ହେଉଛି ଗୀତ ସଂଗୀତା 8:4-6 ଦାଉଦ କହୁଛନ୍ତି। ତେବେ ସେଠାରେ ଦାଉଦଙ୍କୁ କଣ ବୋଲି ଡାକିଲେ ଭବିଷ୍ୟତ ବକ୍ତାଙ୍କ ଉପରେ, ମୁଁ ଆଜି ସକାଳେ ଠିକ ଥିଲି କି ନାହିଁ, ତାହା ଠିକ ଏଠାରେ ଏହାକୁ ସମାଧାନ କରେ। ସେ କହିଲେ, କାରଣ ଜଣେ ଦୂତ କୌଣସି ଏକ ସ୍ଥାନରେ କହିଥିଲେ। ଦାଉଦ ପରମେଶ୍ୱରଙ୍କ ବାର୍ତ୍ତାବହ, ପରମେଶ୍ୱରଙ୍କ ଜଣେ ଦୂତ ଥିଲେ, କାରଣ ସେ ପରମେଶ୍ୱରଙ୍କ ବାର୍ତ୍ତାବହ ଥିଲେ। ଗୀତ ସଂଗୀତାରେ ସେ ଦୂତ କହିଲେ, ଦାଉଦ କହିଲେ, ତୁମେ ତାଙ୍କୁ ସ୍ୱର୍ଗଦୂତ ମାନଙ୍କ ଠାରୁ ଅଳ୍ପ ନ୍ୟୁନ କରିଅଛ। ଜଣେ ଦୂତ କହିଲେ ଯେ ପରମେଶ୍ୱର ତାଙ୍କୁ ଜଣେ ସ୍ୱର୍ଗଦୂତ ଠାରୁ ଅଳ୍ପ ନ୍ୟୁନ କରିଅଛନ୍ତି, ଯେପରିକି ସେ ତାଙ୍କୁ ମୁକୁଟ ପିନ୍ଧାଇ ପାରିବେ। ପୁଣି ସେ ଯେପରି ଦୁଃଖ ଭୋଗ କରି ମୃତ୍ୟୁବରଣ କରିବେ, ଯେପରିକି ପୁନର୍ବାର ଉନ୍ନୀତ କରାଯାଆନ୍ତି, ଯେପରିକି ସେ ତାହାଙ୍କୁ କରିପାରିବେ ଜଗତର ସମସ୍ତ ବିଷୟର ଉତ୍ତରାଧିକାରୀ ହୋଇପାରିବେ। ତେବେ ମ୍ୟାଥିଉ 28:18 ଆମେ ସେଗୁଡ଼ିକ ପଢ଼ିଅଛୁ। ସେ କୁଷାରପିତ ହୋଇ ତୃତୀୟ ଦିନରେ ପୁନର୍ବାର ଉଠିବା ପରେ ସେ ନିଜ ଶିଷ୍ୟମାନଙ୍କ ସହିତ ସାକ୍ଷାତ କଲେ, ଏବଂ ସେମାନଙ୍କୁ ସମସ୍ତ ଜଗତକୁ ଯାଇ ପ୍ରତ୍ୟେକ ପ୍ରାଣୀଙ୍କୁ ସୁସମାଚାର ପ୍ରଚାର କରିବାର କାର୍ଯ୍ୟଭାର ଦେଇଥିଲେ। ସେ କହିଲେ, ସ୍ୱର୍ଗ ଏବଂ ପୃଥିବୀର ସମସ୍ତ ଶକ୍ତି ମୋ ହସ୍ତାଧୀନ ଅଟେ। ସ୍ୱର୍ଗର ସମସ୍ତ ଶକ୍ତି, ପୃଥିବୀର ସମସ୍ତ ଶକ୍ତି ମୋତେ ଦତ୍ତ ହୋଇଅଛି। ଏହା କଣ ଥିଲା? ମନୁଷ୍ୟ ଏବଂ ପରମେଶ୍ୱର ଏକୀକୃତ ହୋଇଥିଲେ, ଲୋଗୋସ୍ ଦେହ ଧାରଣ କରିଥିଲେ ଏବଂ ହତ ହୋଇଥିଲେ, ଏବଂ ଆମ ଧାର୍ମିକତା ପାଇଁ ପୁନରୁତ୍ଥିତ ହୋଇଥିଲେ, ଏବଂ ତାପରେ ଚିରକାଳ ଓ ସଦାକାଳ ନିମନ୍ତେ ଅଭିଷିକ୍ତ ଇମ୍ମାନୁଏଲ ଥିଲେ। ପରମେଶ୍ୱର ତାଙ୍କର ଆବାସ ସ୍ଥାନକୁ ଏକ ସିଂହାସନ ଠାରୁ ଶୂନ୍ୟ ମଣ୍ଡଳକୁ ତାଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁଙ୍କ ହୃଦୟକୁ ସ୍ଥାନାନ୍ତରିତ କରିଥିଲେ, ଯେପରିକି ଚିରକାଳ ବଞ୍ଚି ରୁହନ୍ତି ଏବଂ ରାଜତ୍ୱ କରନ୍ତି। ପରମେଶ୍ୱର ଖ୍ରୀଷ୍ଟଙ୍କ ଠାରେ ଥିଲେ, ସେ ଆତ୍ମାଙ୍କର ସେ ଅନ୍ତିମ ବିଶ୍ରାମ ସ୍ଥାନ ଅଟନ୍ତି। ଆତ୍ମା ଦିନେ ଗୋଟିଏ ତମ୍ବୁରେ, ଆପଣମାନେ ତାହା ଜାଣନ୍ତି, ତମ୍ବୁ ତଳେ ବାସ କରିଥିଲେ, ଏବଂ ସଲୋମନ ତାହାଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କଲେ, କିନ୍ତୁ ତଥାପି ସର୍ବପରିସ୍ଥ ହସ୍ତ ନିର୍ମିତ ଗୃହରେ ବାସ କରନ୍ତି ନାହିଁ, ମାତ୍ର ତୁମେ ମୋ ପାଇଁ ଏକ ଶରୀର ପ୍ରସ୍ତୁତ କରିଅଛ। ସେଠାରେ ପ୍ରେରିତ କ୍ରିୟା ପୁସ୍ତକ ତାର 7 ଯେତେବେଳେ ସେ କହୁଥିଲେ, ସେ କହିଲେ, ସମସ୍ତେ ଏହା ପୂର୍ବାନୁମାନ କରିଥିଲେ, ସେମାନେ ତାଙ୍କ ପାଇଁ ତମ୍ବୁ ନିର୍ମାଣ କରିଥିଲେ, ମୂଷା କରିଥିଲେ, ଏକ ତମ୍ବୁ ନିର୍ମାଣ କରିଥିଲେ, ଏବଂ ସେଠାରେ ସିନ୍ଧୁକକୁ ରଖିଥିଲେ, କାରଣ ପରମେଶ୍ୱର ଦୟାର ସିଂହାସନ ଉପରେ ଥିଲେ, ସେ ସେଠାରେ ରହିଲେ ନାହିଁ। ଠିକ ଅଛି, ତାପରେ, ମାତ୍ର ତୁମେ ମୋ ପାଇଁ ଏକ ଶରୀର ପ୍ରସ୍ତୁତ କରିଅଛ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶରୀର, ଦୂତମାନଙ୍କ ଠାରୁ ଅଳ୍ପ ନ୍ୟୁନ କରାଗଲେ, ଯେପରିକି ମୃତ୍ୟୁକୁ ଆସ୍ୱାଦନ କରନ୍ତି, ଏବଂ ଅନ୍ୟ କେହି ନୁହଁ ବରଂ ସର୍ବପରିସ୍ଥ ଖ୍ରୀଷ୍ଟ। ଶାନ୍ତିର ରାଜକୁମାର, ରାଜାମାନଙ୍କର ରାଜା, ପ୍ରଭୁଙ୍କର ପ୍ରଭୁ, ବ୍ରହ୍ମାଣ୍ଡର ପ୍ରତ୍ୟେକ ତାରାର ସୃଷ୍ଟିକର୍ତ୍ତା, ହେ ପରମେଶ୍ୱର, ସେ ନିଜ ସୃଷ୍ଟି ଠାରୁ ଅଳ୍ପ ନ୍ୟୁନ କରାଗଲେ, ଯେପରିକି ସେ ମନୁଷ୍ୟକୁ, ଗୃହବିହୀନ ଅସହାୟ ମନୁଷ୍ୟକୁ ମୁକ୍ତ କରିପାରନ୍ତି, ଏବଂ ସେମାନଙ୍କୁ ସ୍ୱର୍ଗରେ ଏକ ଘର ଦେଇପାରନ୍ତି। ସେ ସ୍ୱର୍ଗର ବିଭବକୁ ପରିତ୍ୟାଗ କରିଥିଲେ, ସେ ଡକାଯାଇ ପାରୁଥିବା ସର୍ବୋଚ୍ଚ ନାମକୁ ଛାଡ଼ି ଆସିଥିଲେ, ଏବଂ ଯେତେବେଳେ ସେ ପୃଥିବୀରେ ଥିଲେ, ମନୁଷ୍ୟ ତାହାଙ୍କୁ ସେ ସର୍ବନିମ୍ନ ନାମ ଦେଇଥିଲା ଯାହା ସେମାନେ ତାହାଙ୍କୁ ଦେଇପାରିଥିଲେ। କହିଥିଲେ, ଆରମ୍ଭରୁ ହିଁ ସେ ଏକ ଅବୈଧ ଶିଶୁ ଥିଲେ, ଏକ ଗୁହାଳ କୁଣ୍ଡରେ ଜନ୍ମ ହୋଇଥିଲେ, ଗୋରୁ ବେକରେ ବନ୍ଧା ହେଉଥିବା ଅଖାଲୁଗାରେ ଗୁଡ଼ା ଯାଇଥିଲେ, ଯିବା ପାଇଁ କୌଣସି ସ୍ଥାନ ନଥିଲା, ଯିବା ପାଇଁ କୌଣସି ଘର ନଥିଲା, ଏବଂ ଶୈତାନ ମାନଙ୍କର ମୁଖ୍ୟ ବାଲଜିବୁଲ ବୋଲି ଡକାଯାଇଥିଲେ। ତାଙ୍କୁ ଅସଦାଚରଣ କରାଯାଇଥିଲା, ତାଙ୍କ ଉପରେ ଛେପ ପକାଯାଇଥିଲା, ତାଙ୍କୁ ପରିହାସ କରାଯାଇଥିଲା, ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା, ଏବଂ ସର୍ବନିମ୍ନ ଗର୍ତ୍ତକୁ ଯାଇଥିଲେ ଏବଂ ସବୁଠାରୁ ମନ୍ଦ ବେଶ୍ୟାମାନଙ୍କ ନିକଟକୁ ଯାଇଥିଲେ। ତାହା ହିଁ ଅଟେ ଯାହାକି ମଣିଷ ତାହାଙ୍କ ପ୍ରତି କରିଥିଲା। ମାତ୍ର ପରମେଶ୍ୱର ତାହାଙ୍କୁ ଏତେ ଉଚ୍ଚକୁ ଉନ୍ନୀତ କରିଥିଲେ ଯେ ତାହାଙ୍କୁ ସ୍ୱର୍ଗକୁ ଦେଖିବା ନିମନ୍ତେ ତଳକୁ ଚାହିଁବାକୁ ପଡ଼ିଥିଲା। ମଣିଷ ତାହାଙ୍କୁ ସର୍ବନିମ୍ନ ଆସନ ଦେଇଥିଲା, ତାହାଙ୍କୁ ସବୁଠାରୁ ଖରାପ ସ୍ଥାନ ସର୍ବନିମ୍ନ ନାମ ପ୍ରଦାନ କରିଥିଲା। ପରମେଶ୍ୱର ତାହାଙ୍କୁ ଉଠାଇଥିଲେ ଏବଂ ତାହାଙ୍କୁ ସର୍ବୋଚ୍ଚ ଆସନ ଏବଂ ସର୍ବୋଚ୍ଚ ନାମ ପ୍ରଦାନ କରିଥିଲେ। ତାହା ହିଁ ପାର୍ଥକ୍ୟ ଅଟେ ଯାହା ମଣିଷ ପରମେଶ୍ୱରଙ୍କ ପୁତ୍ରଙ୍କ ସହିତ କରିଥିଲା ଏବଂ ଯାହା ପରମେଶ୍ୱର ପରମେଶ୍ୱରଙ୍କ ପୁତ୍ରଙ୍କ ସହିତ କରିଥିଲେ। ସେ ନିମ୍ନସ୍ଥ ହୋଇଗଲେ ଯେପରିକି ଆମେମାନେ ଉପରକୁ ଉଠାଯାଇପାରୁ। ସେ ଆମ୍ଭମାନଙ୍କ ପରି ହୋଇଗଲେ ଯେପରିକି ଆମ୍ଭେମାନେ ତାହାଙ୍କ ଅନୁଗ୍ରହ ଦ୍ୱାରା ତାହାଙ୍କ ପରି ହୋଇପାରୁ। ସେ ଗୃହବିହୀନ ଲୋକମାନଙ୍କ ନିକଟକୁ ଆସିଲେ ଏବଂ ଗୃହବିହୀନ ହୋଇଗଲେ ଯେପରିକି ଆମେ ଏକ ଘର ପାଇପାରୁ। ସେ ରୋଗୀମାନଙ୍କ ନିକଟକୁ ଆସି ନିଜେ ରୋଗୀ ହୋଇପଡ଼ିଲେ ଯେପରିକି ଆମ୍ଭେମାନେ ସୁସ୍ଥ ହୋଇପାରୁ। ସେ ପାପୀମାନଙ୍କ ନିକଟକୁ ଆସିଲେ ଏବଂ ନିଜେ ପାପ ହୋଇଗଲେ ଯେପରିକି ଆମ୍ଭେମାନେ ଉଦ୍ଧାର କରାଯାଇପାରୁ। ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ସେ ଉନ୍ନତ କରାଯାଇଥିଲେ, କୌଣସି ଆଶ୍ଚର୍ଯ୍ୟ ନୁହେଁ ଯେ ସେ ତା ଅଟନ୍ତି ଯାହା ସେ ଆଜି ରାତିରେ ଅଛନ୍ତି। ପରମେଶ୍ୱର ତାହାଙ୍କୁ ଉନ୍ନତ କରିଅଛନ୍ତି ଏବଂ ସ୍ୱର୍ଗ ଓ ପୃଥିବୀର ସମସ୍ତ ଶକ୍ତି ତାହାଙ୍କୁ ଦିଆଯାଇଅଛି। ଯେତେବେଳେ ତାଙ୍କର ପାର୍ଥିବ କାର୍ଯ୍ୟ ଏଠାରେ ପୃଥିବୀରେ ସମାପ୍ତ ହୋଇଗଲା, ସେ ପୃଥିବୀକୁ ଆସିଲେ ଆଉ ଠିକ୍ ଯେତେବେଳେ ସେ ଆସିଲେ ପ୍ରଭାତୀ ତାରା ତାହାଙ୍କୁ ପରମେଶ୍ୱରଙ୍କ ପୁତ୍ର ବୋଲି ଘୋଷଣା କଲେ। ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଦୁଷ୍ଟାତ୍ମାକୁ କମ୍ପିତ କରିଦେଇଥିଲେ। ପ୍ରଭୁଙ୍କ ନାମ ଧନ୍ୟ ହେଉ। ତାହାଙ୍କ ଉପସ୍ଥିତିରେ ଦୁଷ୍ଟାତ୍ମାମାନେ ଥରଥର ହୋଇ କମ୍ପିତ ହୋଇଥିଲେ ଏବଂ ଦୟାର ଭିକ୍ଷା ମାଗିଥିଲେ। ହଁ ଆଜ୍ଞା, ସମସ୍ତ ନରକ ଜାଣିଥିଲା ଯେ ସେ କିଏ ଥିଲେ। ବିନମ୍ର ଭାବରେ ଗମନାଗମନ କରିଥିଲେ। ତାହାଙ୍କ ପାଖରେ ଗୋଟିଏ ବର୍ଷା ରାତିରେ ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ସ୍ଥାନ ନଥିଲା। ସେ ସୃଷ୍ଟି କରିଥିବା ସେହି ପଶୁଗଣ ଆକାଶର ପକ୍ଷୀମାନଙ୍କର ବସା ଅଛି ଏବଂ କୁକିଶାଳୀମାନଙ୍କର ଗହ୍ୱର ଅଛି, ମାତ୍ର ମନୁଷ୍ୟ ପୁତ୍ରଙ୍କ ପାଖରେ ଆଶିଷିତ ମୁଣ୍ଡ ଗୁଞ୍ଜିବାକୁ ସୁଦ୍ଧା ସ୍ଥାନ ନାହିଁ। ନିଶ୍ଚିତରେ ସେ ଥିଲେ। ସେ ପାପ ହୋଇଗଲେ, ନିମ୍ନ ହୋଇଗଲେ ଓ ପରିତ୍ୟକ୍ତ କରାଗଲେ, ମାତ୍ର ଦୁଷ୍ଟାତ୍ମା ଗୁଡ଼ିକ ଜାଣିଥିଲେ ଯେ ସେ କିଏ ଅଟନ୍ତି। ସେମାନେ ଦୟା ପାଇଁ ନିବେଦନ କରିଥିଲେ। ସେମାନେ କହିଲେ, ଆମ ସମୟ ନ ଆସିବା ପୂର୍ବରୁ ତୁମେ କାହିଁକି ଆମକୁ କଷ୍ଟ ଦେବାକୁ ଆସିଅଛ। ଏବଂ ଯେତେବେଳେ କି ପ୍ରଚାରକମାନେ ତାହାଙ୍କୁ ବାଲଜିବୁଲ କୁହୁକ ବିଦ୍ୟାକାରୀ ଡାକିଥିଲେ, ଦୁଷ୍ଟାତ୍ମାମାନେ ତାହାଙ୍କୁ ଜୀବନ୍ତ ପରମେଶ୍ୱରଙ୍କ ପୁତ୍ର ବୋଲି ଡାକିଥିଲେ ଏବଂ ଦୟା ନିମନ୍ତେ ଭିକ୍ଷା ମାଗିଥିଲେ। ଓ ଆମେମାନେ କିପରି ମାତ୍ର ଗୋଟିଏ ମିନିଟ୍ ପାଇଁ ଅଟକି ଯାଇପାରିବା। ଯାହା ବି ହେଉ, ଆପଣ କିଏ ଅଟନ୍ତି? ଆପଣ କରୁଥିବା ସେ ଚାକିରିର ଅର୍ଥ କ'ଣ? କିମ୍ବା ଆମେ ପାଇଥିବା ସେଇ ଛୋଟ ଘରର ଅର୍ଥ କ'ଣ? ଆମ ପାଖରେ ଥିବା ସେଇ କାର୍ର ଅର୍ଥ କ'ଣ ଅଟେ? ହେ ସୁନ୍ଦର ସାନ ଝିଅ, ତୁମେ ସାନ କାମୁକ ବିଷୟ, ତୁମଠାରେ ଥିବା ସେ ସାନ ସୌନ୍ଦର୍ଯ୍ୟ ରୂପର ବର୍ତ୍ତମାନ କି କାମ? ତୁମେ ଯୁବାଲୋକମାନେ ଏକ ଚମକଦାର ସୁବ୍ୟବସ୍ଥିତ କେଶ ସଳକ କାନ୍ଧ ସହ ତୁମେ ଦିନେ ନଈ ପଡ଼ିବ, ଯେତେବେଳେ ବୟସ ସହିତ ବୃଦ୍ଧି ପାଇବ। ମାତ୍ର ପ୍ରଭୁ ଧନ୍ୟ ହୁଅନ୍ତୁ, ଆପଣଙ୍କ ଠାରେ ଏକ ଆତ୍ମା ଅଛି ଯାହାକି ନୂତନ ଜନ୍ମ ହୋଇଅଛି। ଆପଣ ଚିରଦିନ ଏବଂ ସବୁଦିନ ପାଇଁ ଜୀବିତ ରହିବେ, କାରଣ ସେ ଆପଣଙ୍କ ସ୍ୱରୂପରେ ହୋଇଗଲେ, ଯେପରିକି ଆପଣ ତାହାଙ୍କ ଅନୁଗ୍ରହରେ ତାହାଙ୍କ ସ୍ୱରୂପରେ ହୋଇପାରନ୍ତି ଏବଂ ଆପଣଙ୍କ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରିପାରନ୍ତି। ଓ ଆମେମାନେ ଯେଉଁମାନେ କି ଭାବିଥାଉ ଯେ ଆମ ପାଖରେ ବଦଳାଇବା ହେତୁ ପୋଷାକମାନ ରହିଛି ଏବଂ ଘରେ କିଛି ଖାଦ୍ୟ ସାମଗ୍ରୀ ଅଛି, ତେବେ ଆମେମାନେ କ'ଣ ଅଟୁ? ପରମେଶ୍ୱର ଏହାକୁ ଗୋଟିଏ ସେକେଣ୍ଡରେ ନେଇଯାଇପାରନ୍ତି। ଆପଣଙ୍କର ନିଶ୍ୱାସ ବାୟୁ ଠିକ୍ ତାହାଙ୍କ ହାତରେ ଅଛି ଏବଂ ସେ ଆମମାନଙ୍କ ଗହଣରେ ଅଛନ୍ତି, ଯେପରିକି ରୋଗୀମାନଙ୍କୁ ସୁସ୍ଥ କରନ୍ତି, ପ୍ରଚାର କରନ୍ତି ଏବଂ ଘୋଷଣା କରନ୍ତି ଏବଂ ଭବିଷ୍ୟତବାଣୀ କରନ୍ତି ଏବଂ ପ୍ରତ୍ୟେକ ଥର ତାହା ସିଦ୍ଧ ଅଟେ। ଏବଂ ଏତେ ଚିନ୍ତିତ ଅଟନ୍ତି ଯେ ଆମ ମଧ୍ୟରେ ଏକ ଛୋଟ ମୃତ ମାଛକୁ ମଧ୍ୟ ପୁନର୍ବାର ତାର ଜୀବନକୁ ଫେରାଇ ଆଣନ୍ତି। ଯେହୋବା ଆମ୍ଭମାନଙ୍କ ଚତୁର୍ଦ୍ଦିଗରେ, ଯେହୋବା ଆମ୍ଭମାନଙ୍କ ଭିତରେ ସେହି ମହାନ ଏବଂ ସର୍ବଶକ୍ତିମାନ ମୁଁ ଅଟେ। ଯେତେବେଳେ ସେ ମୃତ୍ୟୁବରଣ କଲେ, ସେମାନେ ଭାବିଲେ ଯେ ସେମାନେ ତାହାଙ୍କୁ ପାଇଗଲେ, ସେ ନରକକୁ ଓହ୍ଲାଇଗଲେ। ଯେତେବେଳେ ସେଦିନ ତାହାଙ୍କୁ କୁଶାର୍ପିତ କରାଗଲା, ସେହି ସମୟରେ ସେ ପୃଥିବୀ ଛାଡ଼ି ଚାଲିଯାଇଥିଲେ। ସେ ବିନଷ୍ଟ ହୋଇଥିବା ଅଞ୍ଚଳକୁ ଯାଇଥିଲେ। ବାଇବେଲ କୁହେ, ସେ ଯାଇ କାରାଗାରରେ ଥିବା ବନ୍ଦୀ ପ୍ରାଣଗୁଡ଼ିକୁ ପ୍ରଚାର କଲେ, ଯେଉଁମାନେ କି ନୁହଙ୍କ ସମୟରେ ଦୀର୍ଘ ସହିଷ୍ଣୁତାର ଦିନରେ ମନ ଫେରଣ କରିନଥିଲେ। ଯେତେବେଳେ ସେ ମରିଗଲେ ଏବଂ ତାହାଙ୍କ ଆତ୍ମା ତାଙ୍କୁ ଛାଡ଼ିଦେଇ ଚାଲିଗଲା, ସେ ପୁନର୍ବାର ଲୋଗୋସ୍ ହୋଇଗଲେ। ସେ ମୁଁ ଦେଖୁଛି କହିଲେ, ମୁଁ ପରମେଶ୍ୱରଙ୍କ ଠାରୁ ଆସିଅଛି, ମୁଁ ପରମେଶ୍ୱରଙ୍କ ନିକଟକୁ ଫେରିଯାଏ। ଏବଂ ପରମେଶ୍ୱର ସେ ଅଗ୍ନିସ୍ତମ୍ଭ ଥିଲେ ଯିଏକି ସନ୍ତାନମାନଙ୍କୁ ପ୍ରାନ୍ତରରେ କଢ଼ାଇ ନେଇଥିଲେ, ଏବଂ ଯେତେବେଳେ ସେ ପୃଥିବୀରେ ଥିଲେ ଏବଂ ଯେତେବେଳେ ସେ ମୃତ୍ୟୁବରଣ କଲେ, ସେ ପୁନର୍ବାର ଏକ ଜ୍ୟୋତିକୁ ଫେରିଗଲେ। ପାଉଲ ତାଙ୍କୁ ଦେଖିଥିଲେ ଏବଂ ସେ ଜଣେ ଜ୍ୟୋତି ଥିଲେ। ସେମାନଙ୍କ ମଧ୍ୟରୁ ଆଉ କେହି ତାହାଙ୍କୁ ଦେଖିନଥିଲେ। ସେମାନେ ପାଉଲଙ୍କୁ ପଡ଼ିଯାଉଥିବାର ଦେଖିଲେ। କିଛି ଗୋଟାଏ ତାହାଙ୍କୁ ଆଘାତ କରିଥିଲା, ଏବଂ ତାହା ଏକ ଜ୍ୟୋତି ଥିଲା। ପାଉଲ କହିଲେ, ଏହା କିଏ ଯାହାକୁ ମୁଁ ତାଡ଼ନା କରୁଅଛି? ସେ କହିଲେ, ସାଉଲ ସାଉଲ, ତୁମ୍ଭେ ମୋତେ କାହିଁକି ତାଡ଼ନା କରୁଅଛ? କହିଲେ, ଏହା କିଏ ଅଟେ? ସେ କହିଲେ, ମୁଁ ଯୀଶୁ, ଯାହାକୁ ତୁମେ ତାଡ଼ନା କରୁଅଛ, ଏବଂ ତୁମ ପାଇଁ କଣ୍ଟକ ବିରୁଦ୍ଧରେ ଗୋଇଠା ମାରିବା କଷ୍ଟକର। ତାପରେ ସେ ଯାଇ ସେହି ଜ୍ୟୋତି ବିଷୟରେ ଅଧ୍ୟୟନ କଲେ। ସେହି ଜ୍ୟୋତି କ'ଣ ତାହା ଜାଣିବା ପାଇଁ ପାଉଲ ବାଇବେଲ ନିକଟକୁ ଫେରିଗଲେ ଏବଂ ସେ ଏହି ଚିଠିକୁ ଲେଖିଥିଲେ। ସେ ତ ସେହି ସମାନ ଜିହୋବା ଅଟନ୍ତି। ସେହି ସମାନ ଜ୍ୟୋତି ହିଁ ଇସ୍ରାଏଲର ସନ୍ତାନଗଣଙ୍କ ସହିତ ପ୍ରାନ୍ତରରେ ରହିଥିଲେ ଏବଂ ଯେତେବେଳେ ପିତର କାରାଗାରରେ ଥିଲେ ସେତେବେଳେ ସେ ଏକ ଜ୍ୟୋତି ଥିଲେ, ଯାହାକି ଭିତରକୁ ଆସି ସେହି ଦ୍ୱାରଗୁଡ଼ିକୁ ଫିଟାଇଥିଲା ଏବଂ ତାହାଙ୍କର ଅନୁଗ୍ରହ ଦ୍ୱାରା ଯେପରିକି କାହାରି ପାଖରେ କୌଣସି ବାହାନା ରହିବ ନାହିଁ। ଓ ଯଦି ସେମାନେ ଅଶିକ୍ଷିତ ଦୂତମାନଙ୍କୁ ଭୁଲି ଯାଇପାରନ୍ତି, ଏବଂ ମନେ ରଖନ୍ତୁ, ଏହା ବାର୍ତ୍ତା ବହ ନୁହେଁ, ଏହା ତ ହେଉଛି ବାର୍ତ୍ତା। ସେ ପୁଣି ଥରେ ଆମ ସହିତ ଏକ ଅଗ୍ନିସ୍ତମ୍ଭ ରୂପରେ ଓହ୍ଲାଇ ଆସିଛନ୍ତି ଏବଂ ସେ ନିଜର ସେ ସମାନ ଆଶ୍ଚର୍ଯ୍ୟ କର୍ମ ଏବଂ ଚିହ୍ନ ସହିତ ଗତି କରୁଛନ୍ତି। କୌଣସି ବି ବିଷୟ ବାଇବେଲ ବାହାରୁ ନାହିଁ, ଠିକ ବାଇବେଲ ସହିତ ରହି ଏହାକୁ ଅଧୀନରେ ରଖିଅଛନ୍ତି। ତାହାଙ୍କର ମହିମାକୁ ନେଇକି ଆସୁଛନ୍ତି, ତାହାଙ୍କର ଶକ୍ତିକୁ ପ୍ରଦର୍ଶନ କରିଅଛନ୍ତି। ତାହାଙ୍କର ପବିତ୍ର ନାମକୁ ଧନ୍ୟ ହେଉ। ମୁଁ ଜାଣେ ଯେ ଆପଣ ନିଶ୍ଚୟ ଭାବୁଥିବେ ଯେ ମୁଁ ପାଗଳ ହୋଇଯାଇଛି, ମାତ୍ର ଓହ୍, ସେ ଆଶିଷିତ ଅନନ୍ତ ବିଶ୍ରାମ ଯାହା ମୋ ପ୍ରାଣରେ ଅଛି। ଯଦିଓ ଝଡ଼ ତୋଫାନ ଆସିପାରେ, ମୋ ଲଙ୍ଗର ସେହି ଆବରଣ ଭିତରେ ଧରି ରହିଅଛି ଏବଂ ତାହାଙ୍କୁ ସେତେବେଳେ ଦେଖିବା ଯେତେବେଳେ କି ସେ ମୃତ୍ୟୁବରଣ କରିଥିଲେ, ଏପରିକି ଚନ୍ଦ୍ର ମଧ୍ୟ ଅଧୀର ହୋଇଯାଇଥିଲା, ସୂର୍ଯ୍ୟ ଦିନର ମଧ୍ୟଭାଗରେ ଅସ୍ତ ହୋଇଯାଇଥିଲା, ଏବଂ ଯେତେବେଳେ ସେ ବିନଷ୍ଟ ହୋଇଥିବା ଅଞ୍ଚଳକୁ ଗଲେ, ଦ୍ୱାରକୁ ଆଘାତ କଲେ ଏବଂ ଦ୍ୱାର ଖୋଲିଗଲା। ବାଇବେଲ କୁହେ, ସେ କାରାଗାରରେ ଥିବା ବନ୍ଦୀ ପ୍ରାଣଗୁଡ଼ିକୁ ପ୍ରଚାର କରିଥିଲେ, ଯେଉଁମାନେ କି ନୋହଙ୍କ ଦୀର୍ଘ ସହିଷ୍ଣୁତାର ଦିନରେ ମନଫେରଣ କରିନଥିଲେ। ସେ ଏହି ପୃଥିବୀରେ ମରିଯାଇଥିବା ପରେ, ମୋ ଭାଇ ମୋ ଭଉଣୀ, ଯେତେବେଳେ ସେ ମୃତ୍ୟୁବରଣ କଲେ, ତାଙ୍କର ପାର୍ଥିବ କାର୍ଯ୍ୟ ସରିଯାଇଥିଲା, ମାତ୍ର ସେ ତଥାପି କାମ କରୁଥିଲେ ଏବଂ ସେ ଆଜି ରାତି ମଧ୍ୟ କାର୍ଯ୍ୟରତ ଅଛନ୍ତି। ଆମେନ୍। ସେ ବିନଷ୍ଟ ହୋଇଥିବା ଲୋକମାନଙ୍କ ଦ୍ୱାରରେ ଆଘାତ କଲେ, ବାଇବେଲ କୁହେ ଯେ ସେ କରିଥିଲେ ଏବଂ ସେ ସାକ୍ଷ୍ୟ ଦେଲେ, ମୁଁ ସେହି ନାରୀର ବୀଜ ଅଟେ, ମୁଁ ହିଁ ସେହି ଅଟେ ଯାହା ବିଷୟରେ ଆଦମ କହିଥିଲେ, ମୁଁ ହିଁ ସେହି ଜଣକ ଯାହା ବିଷୟରେ ହନୁକ କହିଥିଲେ ଯେ ସେ ତାହାଙ୍କର 10,000 ସାଧୁଗଣଙ୍କ ସହିତ ଆଗମନ କରିବେ। ମୁଁ ଜୀବନ୍ତ ପରମେଶ୍ୱରଙ୍କ ପୁତ୍ର ଅଟେ ଏବଂ ତୁମେ ତୁମର ଅନୁଗ୍ରହର ଦିନକୁ ହେୟଗାନ କରିଅଛ, ମାତ୍ର ଏହା ତୁମମାନଙ୍କ ଠାରେ ଦୂତମାନଙ୍କ ଦ୍ୱାରା ହନୁକ ନୋହଙ୍କ ଦ୍ୱାରା ଭବିଷ୍ୟତବାଣୀ କରାଯାଇଥିଲା ଯେ ମୋତେ ପରମେଶ୍ୱରଙ୍କ ବାଇବଲର ପ୍ରତ୍ୟେକ ବାକ୍ୟକୁ ପୂରଣ କରିବା ନିମନ୍ତେ ଆସିବାକୁ ଅଛି। ମୁଁ ଏଠାରେ ଏହି ବିନଷ୍ଟ ହୋଇଥିବା ଦେଶରେ ଏକ ସାକ୍ଷ୍ୟ ସ୍ୱରୂପ ଅଟେ ଏବଂ ସେ ସେମାନଙ୍କୁ ପ୍ରଚାର କରିଥିଲେ। ସେ ତଳେ ନରକକୁ ଓହ୍ଲାଇ ଯାଇଥିଲେ, ଠିକ ନରକର ଦ୍ୱାର ପର୍ଯ୍ୟନ୍ତ ଗଲେ ଓ ଦ୍ୱାର ଆଘାତ କଲେ। ସେ ଶୈତାନ ଦ୍ୱାର ଖୋଲି କହିଲା, ମୁଁ ବର୍ତ୍ତମାନ ତୁମକୁ ପାଇଗଲି। ସେ ଶୈତାନର ପାର୍ଶ୍ୱରୁ ଚାବିକାଠି ଟାଣିକରି କହିଲେ, ହେ ଶୈତାନ, ଦୀର୍ଘ ସମୟ ଧରି ତୁ ଏହି ଭଣ୍ଡ ବିଷୟକୁ ଧରି ରଖିଛୁ, ଏଠାରେ ତାହା ଅଟେ, ଠିକ ଏଠାରେ ଏହି ବାଇବଲରେ। ମୁଁ ଗୋଟିଏ ମିନିଟରେ ଏହା ପାଖକୁ ଯିବି। ତୁ ଦୀର୍ଘ ସମୟ ଧରି ଭଣ୍ଡ ବିଷୟକୁ ଧରି ରଖିଛୁ, ମାତ୍ର ମୁଁ ଅଧିକାର କରିବାକୁ ଆସିଅଛି। ସେ ଚାବିକାଠିକୁ ନେଇ ତାକୁ ପଛକୁ ଗୋଇଠା ମାରିଲେ ଓ ଦ୍ୱାର ବନ୍ଦ କରିଦେଲେ, ଆଗକୁ ବଢ଼ିଲେ ଏବଂ ଅବ୍ରାହମ, ଇସାକ ଏବଂ ଯାକୁବଙ୍କୁ ନେଇ ଉପରକୁ ଗଲେ। ତୃତୀୟ ଦିନ ସେ ଉଠିଲେ ଏବଂ କବରରେ ଶୋଇଥିବା ସେହି ଲୋକମାନେ ତାହାଙ୍କ ସହିତ ଉଠିଲେ। ଓହ୍, ହାଲେଲୁୟା! କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ସେହି କବି କହିଲେ, ଜୀବିତ ରହି ସେ ମୋତେ ପ୍ରେମ କଲେ, ମୃତ ହୋଇ ସେ ମୋତେ ଉଦ୍ଧାର କଲେ, କବର ପ୍ରାପ୍ତ ହୋଇ ସେ ମୋର ପାପକୁ ବହୁ ଦୂରକୁ ନେଇଗଲେ, ଉତ୍ଥାପିତ ହୋଇ ସେ ସବୁଦିନ ପାଇଁ ଉନ୍ମୁକ୍ତ ଭାବରେ ଧାର୍ମିକ ଗଣନା କଲେ। କୌଣସି ଦିନ ସେ ଆସୁଅଛନ୍ତି। ଓ ଗୌରବମୟ ଦିନ! ଧନ୍ୟ ସେହି ବନ୍ଧନ ଯାହାକି ଆମମାନଙ୍କର ହୃଦୟଗୁଡ଼ିକୁ ଖ୍ରୀଷ୍ଟିଆନ ସହଭାଗିତାରେ ପରମେଶ୍ୱରଙ୍କ ପ୍ରେମରେ ବାନ୍ଧି ଦେଇଥାଏ। ଯେତେବେଳେ ସେ ଉତ୍ଥିତ ହେଲେ, ସେ ପର୍ଯ୍ୟନ୍ତ ତାଙ୍କର କାମ ସମାପ୍ତ ହୋଇନଥିଲା। ତାଙ୍କ ପାଖରେ ତ ଆଉ କିଛି କରିବା ପାଇଁ କାମ ଥିଲା। ବାଇବେଲ କୁହେ, ସେ ଉଚ୍ଚକୁ ଯାଇ ମନୁଷ୍ୟମାନଙ୍କୁ ଉପହାର ଦେଲେ। ସେଠାରେ ପୃଥିବୀ ଉପରେ ଅନ୍ଧକାର, ବିଷାଦ, ମୃତ୍ୟୁ ଏବଂ କ୍ଲାନ୍ତର ଏକ ପରିବେଶ ବ୍ୟାପ୍ତ ରହିଥିଲା। ପ୍ରାର୍ଥନା ଉପରକୁ ଆସିପାରୁନଥିଲା, କାରଣ ପ୍ରାୟଶ୍ଚିତ କରାଯାଇନଥିଲା। ମାତ୍ର ସେ ସେହି ଆବରଣକୁ ଭାଙ୍ଗିଦେଲେ, ସେ ସେହି ରାସ୍ତାକୁ ଖୋଲିଦେଲେ, ସେ ରୋଗର ଆବରଣକୁ ଭାଙ୍ଗିଦେଲେ, ସେ ପାପର ଆବରଣକୁ ଭାଙ୍ଗିଦେଲେ, ସେ କ୍ଲାନ୍ତର ଆବରଣକୁ ଭାଙ୍ଗିଦେଲେ, ସେ ଉଦାସୀନତାର ଆବରଣକୁ ଭାଙ୍ଗିଦେଲେ, ସେ ପ୍ରତ୍ୟେକ ଆବରଣକୁ ଭାଙ୍ଗିଦେଲେ ଏବଂ ରାଜାଙ୍କ ରାଜପଥ ଦେଇ ଯାଉଥିବା ବେଳେ ପଥଚାରୀଙ୍କ ପାଇଁ ଏକ ରାଜପଥ ପ୍ରସ୍ତୁତ କଲେ। ଓ ମୋ ପ୍ରଭୁ, ଯେତେବେଳେ ସେ ଚନ୍ଦ୍ର ଏବଂ ତାରାଗୁଡ଼ିକୁ ଅତିକ୍ରମ କରି ଚାଲିଲେ ଏବଂ ଚାଲିଲେ, ତାହାଙ୍କ ପଛରେ ପୁରାତନ ନିୟମର ସାଧୁଗଣ ଅବ୍ରାହମ, ଇସାକ ଏବଂ ଯାକୁବ ଆସିଥିଲେ। ସେମାନେ ଠିକ୍ ସ୍ୱର୍ଗର ସ୍ୱର୍ଗ ମଧ୍ୟକୁ ଚାଲି ଯାଇଥିଲେ। ଯେତେବେଳେ ସେମାନେ ସେ ନଗର ଠାରୁ ଦୂରରେ ଥିଲେ, ମୁଁ ଦେଖିପାରୁଛି ଯେ ସେମାନେ ନିଜର ଆଖିକୁ ଉଠାଇଥିଲେ। ଅବ୍ରାହମ କହିଲେ, ତାହା ହିଁ ସେଇ ନଗର ଯାହାକୁ ମୁଁ ଦେଖିବାକୁ ଇଚ୍ଛା କରୁଥିଲି। ଓହ ହେ ଇସାକ, ଏଠାକୁ ଆସ, ୟାକୁବ ଏଠାକୁ ଆସ। ଓହ ଆମେମାନେ ତ ପୃଥିବୀର ତୀର୍ଥଯାତ୍ରୀ ଏବଂ ପରଦେଶୀ ଥିଲୁ, ମାତ୍ର ସେଠାରେ ସେଇ ନଗର ଅଛି, ସେଠାରେ ସେଇ ଜଣକ ଅଛନ୍ତି ଯାହାର ଆମେମାନେ ଅପେକ୍ଷା କରିଅଛୁ। ଏବଂ ବାଇବେଲ କୁହେ ଯେ ସେମାନେ ଚିତ୍କାର କରିଥିଲେ, ହେ ଚିରସ୍ଥାୟୀ ଫାଟକ ଟେକି ହୁଅ ଏବଂ ଆପଣ ମସ୍ତକ ଟେକ, କାରଣ ଗୌରବମୟ ରାଜା ଆସୁଅଛନ୍ତି। ଏବଂ ଫାଟକ ପଛରେ ଥିବା ସ୍ୱର୍ଗଦୂତ ମାନେ ପୁନର୍ବାର ଏଠାରେ ଥିବା ଏହି ଦୂତମାନଙ୍କୁ ଚିତ୍କାର କଲେ ଏବଂ କହିଲେ, ଏହି ଗୌରବମୟ ରାଜା କିଏ? ଏବଂ ଏଠାରେ ଥିବା ଏହି ଦୂତମାନେ ସେହି ଭବିଷ୍ୟତ ବକ୍ତାମାନେ କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଯୁଦ୍ଧରେ ପରାକ୍ରମୀ। ଏବଂ ସେମାନେ ବଟନ ଟିପି ଦେଲେ ଏବଂ ସେହି ବଡ କବାଟ ଖୋଲିଗଲା। ସେହି ମାର୍ଗର ମଧ୍ୟସ୍ଥଳରେ ସେ ଠିକ୍ ଚାଲିକରି ଆସିଲେ। ସେହି ବିଜେତା ବିଜୟୀ ହୋଇ ପୁରାତନ ନିୟମର ସାଧୁଗଣ ତାହାଙ୍କ ପଛରେ ଚାଲୁଥିବା ସହିତ ସେ ଆସିଲେ। ସିଂହାସନ ଉପରେ ଉପବେଶନ କରି କହିଲେ, ପିତା ସେମାନେ ଏଠାରେ ଅଛନ୍ତି, ସେମାନେ ତୁମର ଅଟନ୍ତି। ସେ କହିଲେ, ଏଠାରେ ଉପରକୁ ଉଠି ଆସ ଏବଂ ବିରାଜମାନ ହୁଅ ଯେପର୍ଯ୍ୟନ୍ତ କି ମୁଁ ତୁମର ସମସ୍ତ ଶତ୍ରୁମାନଙ୍କୁ ତୁମର ପାଦ ତଳେ ନ କରିଦିଏ। ଯେପରିକି ଆମେମାନେ ପାଠ କରୁ, ଆମେ ତାକୁ ଏଠାରେ ଧର୍ମଶାସ୍ତ୍ରରେ ପାଉ, ଠିକ୍ ଅଛି? ଶୁଣନ୍ତୁ, ବର୍ତ୍ତମାନ ଆମେ ଯେ ଏହି ଅଷ୍ଟମ ପଦରେ ଅଛୁ, ତାପରେ ତୁମ୍ଭେ ତାହାର ପାଦ ତଳେ ସମସ୍ତ ବିଷୟ ଅଧୀନ କରି ରଖିଅଛ। ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ଅବଶୀଭୂତ କରି ଛାଡ଼ି ନାହାନ୍ତି। ଆମ୍ଭେମାନେ ପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁନାହୁଁ, ତାହା ହେଉଛି ମୃତ୍ୟୁ। ଆମେମାନେ ପର୍ଯ୍ୟନ୍ତ ମୃତ୍ୟୁକୁ ଦେଖୁନାହୁଁ, କାରଣ ଆମେମାନେ ଏବେ ସୁଦ୍ଧା ମରୁଅଛୁ, ଆମେ ମୃତ୍ୟୁକୁ ଦେଖୁଅଛୁ। ମାତ୍ର ନବମ ପଦ, ମାତ୍ର ଆମେ ଯୀଶୁଙ୍କୁ ଦେଖୁଅଛୁ। ଆମେନ୍, ଶୁଣନ୍ତୁ, କିନ୍ତୁ ଦୂତମାନଙ୍କ ଅପେକ୍ଷା ସେ ଅଳ୍ପ ସମୟ ନ୍ୟୁନୀକୃତ ହୋଇଥିଲେ। ତାହାଙ୍କ ଅର୍ଥାତ୍ ଯୀଶୁଙ୍କୁ ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମ ରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରିକି ପରମେଶ୍ୱରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ୱାଦନ କରନ୍ତି। ସେ କାହିଁକି ଦୂତମାନଙ୍କ ଠାରୁ ନ୍ୟୁନୀକୃତ କରାଗଲେ ଯେପରିକି ସେ ମୃତ୍ୟୁକୁ ଆସ୍ୱାଦନ କରିପାରନ୍ତି? ତାଙ୍କୁ ମରିବାକୁ ଥିଲା, ତାଙ୍କୁ ମରିବା ହେତୁ ଆସିବାକୁ ଥିଲା। ବନ୍ଧୁ, ଏଠାରେ ଦେଖନ୍ତୁ, ଭୁଲନ୍ତୁ ନାହିଁ, ଏହାକୁ କେବେ ବି ଭୁଲନ୍ତୁ ନାହିଁ, ଯେତେବେଳେ ଯୀଶୁ ଯାଉଥିଲେ, ପାହାଡ଼ ଉପରକୁ ଯାଉଥିଲେ, ତାଙ୍କ ମୁଣ୍ଡର ଆଖପାଖରେ ମୃତ୍ୟୁ ଗୁଜବ କରୁଥିଲା। ଆସନ୍ତୁ ଆମେ ଆମର ଚିତ୍ରକୁ 2000 ବର୍ଷ ପୂର୍ବେ ଜେରୁସାଲେମକୁ ନେଇଯିବା ଏବଂ ଆପଣ ଏହାକୁ କିପରି ପ୍ରତ୍ୟାଖ୍ୟାନ କରିପାରନ୍ତି? ମୁଁ ରାସ୍ତା ଦେଇ ଏକ ଶବ୍ଦ ଆସୁଥିବାର ଶୁଣୁଅଛି, ଏହା କଣ ଅଟେ? ଏହା କୌଣସି ଜିନିଷର ବାଡ଼େଇ ହେଉଥିବା ଅଟେ। ଏହା ଏକ ପୁରାତନ ଜର୍ଜର କୃଷ ଦମ୍ୟଶକର ଫାଟକ ବାହାରେ ସେହି ବଡ଼ ଚିକ୍କଣିଆ କଳା ପଥର ଗୁଡ଼ିକ ଉପରେ ବାଡ଼େଇ ହୋଇ ତଳକୁ ଆସୁଅଛି। ସେହି ବଡ଼ କଳା ପଥର ଗୁଡ଼ିକ ଏବେ ବି ସେଠାରେ ଅଛି। ଏହି ବଡ଼ କଳା ପଥର ଗୁଡ଼ିକ ଉପରେ ବାଡ଼େଇ ହୋଇ ଝୁଣ୍ଟି ପଡୁଅଛି। ମୁଁ ରାସ୍ତା ଉପରେ ରକ୍ତଟୋପା ଛିଞ୍ଚିଥିବାର ଦେଖୁଅଛି, ଏହା କଣ ଅଟେ? ଏହା ଜଣେ ମଣିଷ ଯିଏକି କୌଣସି କ୍ଷତି କରିନଥିଲେ, ଭଲ ଛଡ଼ା ଆଉ କିଛି କରି ହିଁ ନଥିଲେ। ସେ ଲୋକମାନେ ତ ଅନ୍ଧ ଥିଲେ, ସେମାନେ ତାହାଙ୍କୁ ଜାଣିନଥିଲେ, ସେମାନେ ତାହାଙ୍କୁ ଚିହ୍ନି ନଥିଲେ। ଆପଣ କୁହନ୍ତି, ଅନ୍ଧ କଣ ସେମାନଙ୍କର ଦୃଷ୍ଟି ନଥିଲା କି? ଆପଣ ନିଜର ଦୃଷ୍ଟି ରଖିଥାଇ ତଥାପି ଅନ୍ଧ ହୋଇପାରନ୍ତି? କଣ ଆପଣ ତା ବିଶ୍ୱାସ କରନ୍ତି କି? ବାଇବେଲ ଏହିପରି ହିଁ କୁହେ। ଦୋଥାନରେ ଇଲିସାଏଙ୍କୁ ମନେ ଅଛି, ସେ ବାହାରକୁ ଯାଇ ଲୋକମାନଙ୍କୁ ଅନ୍ଧତାରେ ଆଘାତ କରିଦେଇଥିଲେ ଓ କହିଥିଲେ, ବର୍ତ୍ତମାନ ମୋତେ ଅନୁସରଣ କର। ସେମାନେ ତାହାଙ୍କ ପ୍ରତି ଅନ୍ଧ ଥିଲେ ଏବଂ ଆଜି ରାତି ଲୋକମାନେ ଅନ୍ଧ ଅଟନ୍ତି। ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀ ଯିଏକି ଈଶ୍ୱରୀୟ ଆରୋଗ୍ୟତାରେ ବିଶ୍ୱାସ କରନ୍ତି ନାହିଁ, ଥରେ ମୋ ପାଖକୁ ଆସି କହିଲେ, ମୋତେ ଅନ୍ଧ କରିଦିଅ, ମୋତେ ଅନ୍ଧ କରିଦିଅ। ଏହା ଭାଇ ରାଇଟ୍ଙ୍କ ଘରେ ଥିଲା, କହିଲେ, ମୋତେ ଅନ୍ଧ କରିଦିଅ। କହିଲେ, ପାଉଲ ଥରେ ଜଣେ ବ୍ୟକ୍ତିଙ୍କୁ ଅନ୍ଧ କରିଦେଇଥିଲେ, କହିଲେ, ମୋତେ ଅନ୍ଧ କର। ମୁଁ କହିଲି, ବନ୍ଧୁ, ଶୈତାନ ତ ଏହା ଆଗରୁ କରିସାରିଛି, ଆପଣ ତ ଆଗରୁ ଅନ୍ଧ ଅଛନ୍ତି, ନିଶ୍ଚିତରେ ଆପଣ ଅଟନ୍ତି। ସେ କହିଲେ, ଏଇ ଛୋଟ ଝିଅକୁ ସୁସ୍ଥ କରିଦିଅନ୍ତୁ ଏବଂ ମୁଁ ଆପଣଙ୍କୁ ବିଶ୍ୱାସ କରିବି। ମୁଁ କହିଲି, ସେଇ ପାପୀକୁ ଉଦ୍ଧାର କର ଏବଂ ମୁଁ ଆପଣଙ୍କୁ ବିଶ୍ୱାସ କରିବି, ନିଶ୍ଚିତ ଭାବରେ। ଓ ସେ କହିଲେ, ତାଙ୍କୁ ବିଶ୍ୱାସ କରିବାକୁ ହେବ। ମୁଁ କହିଲି, ଏଠାରେ ସେ ସମାନ କଥା, ଏହାକୁ ତ ପରମେଶ୍ୱରଙ୍କ ସାର୍ବଭୌମ ଅନୁଗ୍ରହ ଜରିଆରେ ହିଁ ଆସିବାକୁ ହେବ। ସେହି ଶୈତାନ, ଏହି ଜଗତର ସେହି ଈଶ୍ୱର ଲୋକମାନଙ୍କର ଚକ୍ଷୁକୁ ଅନ୍ଧ କରିଦେଇଅଛି। ସେମାନଙ୍କର ଆଖି ଗୁଡିକ ଅଛି, ମାତ୍ର ସେମାନେ ଦେଖିପାରନ୍ତି ନାହିଁ, ବାଇବେଲ କୁହେ। ଏଠାରେ ସେ ମାର୍ଗ ଉପରକୁ ଯାଉଥିଲେ ଏବଂ ସେହି ରକ୍ତାକ୍ତ ପଦଚିହ୍ନ ଗୁଡ଼ିକୁ ରାସ୍ତା ଉପରେ ଘୋଷାଡ଼ି ଯାଉଥିଲେ। ମୃତ୍ୟୁର ମହୁମାଛି ତାଙ୍କ ଚାରିପାଖରେ ଗୁଜବ କରି ତାଙ୍କ ଉପରେ ନାହୁଡ଼ ମାରୁଥିଲା, ଅଳ୍ପ କିଛି ସମୟ ଏବଂ ମୁଁ ତତେ ମାରି ପକାଇବି। ସେ ପାଣି ପାଇଁ ତୃଷାର୍ତ୍ତ ହୋଇ ଦୁର୍ବଳ ହୋଇଯାଉଥିଲେ। ଥରେ ମୋତେ ଗୁଳି ବାଜିଥିଲା ଏବଂ ମୁଁ ଏଠାରେ ସେ କ୍ଷେତରେ ପଡ଼ି ରହିଥିଲି, ମୋ ଠାରୁ ରକ୍ତ ବହି ଯାଉଥିଲା, ମୁଁ ପାଣି ପାଇଁ ଚିତ୍କାର କରୁଥିଲି ଏବଂ ମୋର ସାଙ୍ଗ ଦୌଡ଼ିଗଲା, ତାର ଟୋପି ନେଇ ପାଣିରେ ପୁରାଇ ଆଣିଲା ପୁରୁଣା ସ୍ଥିର ପୋକମାନେ ପାଣିରେ ଭାସୁଥିଲେ, ଆସିଲା ଆଉ ମୁଁ ମୋର ମୁହଁ ଖୋଲା ରଖିଥିଲି, ସେ ତାହା ଚିପୁଡ଼ି ଦେଲା, କାରଣ ସେ ରକ୍ତ ଝରଣା ପରି ବହି ଯାଉଥିଲା ଯେଉଁଠାରେ ମୋତେ ବନ୍ଧୁକର ଗୁଳି ବାଜିଥିଲା। ତୃଷିତ ଥିଲି। ତାପରେ ମୁଁ ଜାଣିପାରିଲି ଯେ ମୋର ପ୍ରଭୁ କିପରି ଅନୁଭବ କରିଥିବେ। ସେହିଦିନ ସକାଳ ସାରା ରକ୍ତସ୍ରାବ ହେବା ପରେ 9ଟାରୁ ନେଇ ସନ୍ଧ୍ୟା 3 ଘଟିକା ପର୍ଯ୍ୟନ୍ତ ସେ ସମସ୍ତ ରକ୍ତ ହରାଇବା ପରେ ମୁଁ ପ୍ରଥମେ ତାଙ୍କ ପୋଷାକକୁ ଦେଖିଲି। ଏହା ଉପରେ ଛୋଟ ଛୋଟ ଦାଗ ପରିକା ଥିଲା ଏବଂ ସେ ଦାଗ ଗୁଡ଼ିକ ସବୁ ଧୀରେ ଧୀରେ ବଡ଼ ହେବାକୁ ଲାଗିଲା ଏବଂ ଏକାଠି ମିଶିଗଲା, ଗୋଟିଏ ବଡ଼ ରକ୍ତର ଛାପ ଦାଗ ପରି ହୋଇଗଲା। ସେ ଚାଲୁଥିବା ବେଳେ ତାଙ୍କୁ ଗୋଡ଼ରେ ଆଘାତ କରିଥିଲା, ତାହା ଇମାନୁଏଲଙ୍କ ରକ୍ତ ଥିଲା ଓ ପୃଥିବୀ ଏହାର ଯୋଗ୍ୟ ନଥିଲା। କିନ୍ତୁ ଯେତେବେଳେ ସେ ଉପରକୁ ଯାଉଥିଲେ, ଏହି ମହୁମାଛିଟି ତାଙ୍କ ଚାରିପାଖରେ ଦଂଶନ କରିବାକୁ ବୁଲୁଥିଲା। ଏହା କଣ କରିଥିଲା? ଶେଷରେ ଏହା ତାଙ୍କୁ ଦଂଶନ କରିଥିଲା। ମାତ୍ର ହେ ଭାଇ, କେହି ହେଲେ ଜାଣନ୍ତି ଯେ ଗୋଟିଏ କୀଟ କିମ୍ବା ଏକ ମହୁମାଛି ଯଦି ଏହା ଆପଣଙ୍କୁ ଥରେ ଦଂଶନ କରେ, ତାହେଲେ ଏହା ତାର ନାହୁଡର କାମ ଶେଷ ହୋଇଯାଏ। ଏହା ଆଉ ଦଂଶନ କରିପାରେ ନାହିଁ, କାରଣ ଯେତେବେଳେ ଏହା ଦଂଶନ କରିଥାଏ, ସେତେବେଳେ ଏହା ତାର ନାହୁଡକୁ ସେଠାରେ ଛାଡି ଦେଇଥାଏ। ସେହି କାରଣରୁ ପରମେଶ୍ୱରଙ୍କୁ ଦେହ ଧାରଣ କରିବାକୁ ପଡିଥିଲା। ସେ ମୃତ୍ୟୁର ନାହୁଡକୁ ନିଜ ଶରୀର ଭିତରେ ନେଇଥିଲେ ଏବଂ ସେ ମୃତ୍ୟୁର ତାର ନାହୁଡକୁ ବାହାର କରିଦେଇଥିଲେ। ପ୍ରଭୁଙ୍କ ନାମକୁ ଧନ୍ୟ ହେଉ। ମୃତ୍ୟୁ ଗୁଜବ କରିପାରେ ଏବଂ ଦଂଶନ କରିପାରେ, ମାତ୍ର ଏହା ଆପଣଙ୍କର କୌଣସି ଅନିଷ୍ଟ କରିପାରେ ନାହିଁ। ପାଉଲ ଯେତେବେଳେ ସେ ଅନୁଭବ କଲେ ଯେ ମହୁମାଛିଟି ତାଙ୍କ ଚାରିପାଖରେ ଗୁଣୁଗୁଣୁ କରି ଘୁରି ବୁଲୁଛି, ମୃତ୍ୟୁ ଠିକ୍ ପାଖେଇ ଆସୁଅଛି, ସେ କହିଲେ, ରେ ମୃତ୍ୟୁ, କାହିଁ ତୋର ନାହୁଡ଼? ସେ କାଲଭରି ଆଡକୁ ଇଙ୍ଗିତ କରି ଦେଖାଇ ପାରିଥିଲେ ଯେଉଁଠାରେ କି ତା ଇମାନୁଏଲଙ୍କ ଶରୀରରେ ରହିଯାଇଥିଲା। କାହିଁ ତୋର ଜୟ? ମାତ୍ର ପରମେଶ୍ୱରଙ୍କ ଧନ୍ୟବାଦ ହେଉ, ଯିଏକି ଆମ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜରିଆରେ ଆମକୁ ବିଜୟ ପ୍ରଦାନ କରନ୍ତି। ହଁ, ଆମେ ସବୁ ଜିନିଷ ଦେଖିନଥାଉ, କିନ୍ତୁ ଦୂତମାନଙ୍କ ଅପେକ୍ଷା ସେ ଅଳ୍ପ ସମୟ ନ୍ୟୁନୀକୃତ ହୋଇଥିଲେ, ତାହାଙ୍କ ଅର୍ଥାତ୍ ଯୀଶୁଙ୍କୁ ମୃତ୍ୟୁର ଦୁଃଖଭୋଗ ହେତୁ ଦେଖୁଅଛୁ। କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କର ପରିତ୍ରାଣର କର୍ତ୍ତାଙ୍କୁ ଦୁଃଖଭୋଗ ଦ୍ୱାରା ସିଦ୍ଧ କରିବା ତାହାଙ୍କର ଉପଯୁକ୍ତ ଥିଲା। ଏକମାତ୍ର ଉପାୟ ଯେ ସେ ଆମର ପରିତ୍ରାଣର କର୍ତ୍ତା ହୋଇପାରିଥାନ୍ତେ, ତାଙ୍କୁ ଦୁଃଖ ଭୋଗ କରିବାକୁ ଥିଲା। ବର୍ତ୍ତମାନ ଏଠାରେ ଏହି ସୁନ୍ଦର ବାକ୍ୟ ଗୁଡ଼ିକୁ ଶୁଣନ୍ତୁ। ତେବେ ଶୁଣନ୍ତୁ, ଯେଣୁ ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି ସେମାନେ ସମସ୍ତେ ଏକ। ଓ କଣ ଆପଣ ସେଠାରେ ସେ ଦ୍ରାକ୍ଷାଲତା ଏବଂ ସେ ଶାଖାକୁ ଦେଖୁନାହାନ୍ତି କି? ସମସ୍ତେ ଏକ ଅଟନ୍ତି। ସେଥିନିମନ୍ତେ ସେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହନ୍ତି। ବୁଝିଲେ କାହିଁକି? ଶୁଣନ୍ତୁ ପରବର୍ତ୍ତୀ ପଦ, ଯେପରି ସେ କହନ୍ତି, ମୁଁ ଆପଣା ଭାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସମାଜ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି। ପୁନଶ୍ଚ ମୁଁ ତାହାଙ୍କ ଠାରେ ମୋର ବିଶ୍ୱାସ ରଖିବି। ପୁନର୍ବାର ଏହି ଦେଖ, ମୁଁ ଓ ପରମେଶ୍ୱର ଦତ୍ତ ମୋର ସନ୍ତାନ ମାନେ। ଅତଏବ ସନ୍ତାନ ମାନେ ରକ୍ତ ମାଂସର ସହଭାଗୀ ହୋଇଥିବାରୁ ସେ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ ଅର୍ଥାତ୍ ଶୈତାନକୁ ବିନାଶ କରନ୍ତି। ପୁଣି ମୃତ୍ୟୁ ଉପରେ ଯେଉଁମାନେ ଯାବଜ୍ଜୀବନ ଦାସତ୍ୱର ବନ୍ଧନରେ ଥିଲେ ସେମାନଙ୍କୁ ସେ ଉଦ୍ଧାର କରନ୍ତି। ମଣିଷ ସବୁବେଳେ ମୃତ୍ୟୁକୁ ଭୟ କରୁଥିଲା। ଖ୍ରୀଷ୍ଟ ନିଜ ଉପରେ ମୃତ୍ୟୁକୁ ନେବା ପାଇଁ ନିଚସ୍ତ କରାଗଲେ, ପାପ ହୋଇଗଲେ, ଏବଂ ସେ ଆମର ଭାଇ ବୋଲି କୁହାଇବାକୁ ଲଜ୍ଜିତ ନୁହନ୍ତି, କାରଣ ସେ ଠିକ୍ ସେହିପରି ପରୀକ୍ଷିତ ହୋଇଥିଲେ ଯେପରିକି ଆମେମାନେ ପରୀକ୍ଷିତ ହୋଇଥାଉ। ଏବଂ ସେ କରିପାରନ୍ତି, ସଠିକ୍ ପ୍ରକାର ଏକ ମଧ୍ୟସ୍ଥି ହୋଇପାରନ୍ତି, କାରଣ ସେ ଠିକ୍ ସେହି ସମାନ ପ୍ରକାର ପ୍ରଲୋଭନର ସମ୍ମୁଖୀନ ହୋଇଥିଲେ ଯାହାକି ଆପଣ ସମ୍ମୁଖୀନ ହୁଅନ୍ତି, ଏବଂ ସେ ଆପଣଙ୍କର ସ୍ଥାନ ନେଲେ ଏହା ଜାଣି ଯେ ଆପଣ ତାହା ନିଜେ ନେଇପାରିବେ ନାହିଁ। ତେବେ ଭାଇ ଭଉଣୀ, କଣ ଆପଣ ଦେଖନ୍ତି ନାହିଁ କି ସମଗ୍ର ବିଷୟ ହେଉଛି ଅନୁଗ୍ରହ? ଏହାର ସମସ୍ତ ବିଷୟ ଅନୁଗ୍ରହ ଅଟେ। ଯାହା ବି ହେଉ, ଏହା ତାହା ନୁହେଁ ଯାହା ଆପଣ କରନ୍ତି, ଏହା ତ ତାହା ଅଟେ ଯାହା ସେ ଆପଣଙ୍କ ପାଇଁ ପୂର୍ବରୁ କରିସାରିଛନ୍ତି। ତେବେ ଆପଣ ନିଜର ପରିତ୍ରାଣର ଯୋଗ୍ୟତା ପାଇଁ ଗୋଟିଏ ହେଲେ ବିଷୟ କରିପାରନ୍ତି ନାହିଁ। ଆପଣଙ୍କ ପରିତ୍ରାଣ ତ ଏକ ଉପହାର ଅଟେ। ଖ୍ରୀଷ୍ଟ ପାପ ସ୍ୱରୂପ ହୋଇଗଲେ ଯେପରିକି ଆପଣ ଧାର୍ମିକ ହୋଇପାରନ୍ତି, ଏବଂ ସେ ଆମମାନଙ୍କର ପରିତ୍ରାଣ ପାଇଁ ସଠିକ୍ ପ୍ରକାର ଜଣେ ମୁଖ୍ୟ ନେତା ଅଟନ୍ତି, କାରଣ ସେ ଠିକ୍ ସେହିପରି ଯନ୍ତ୍ରଣା ଭୋଗ କରିଥିଲେ ଯେପରିକି ଆମେମାନେ ଭୋଗ କରିଥାଉ। ସେ ସେହିପରି ଭାବରେ ପ୍ରଲୋଭିତ କରାଯାଇଥିଲେ ଯେପରିକି ଆମେମାନେ ପ୍ରଲୋଭିତ କରାଯାଇଅଛୁ, ଏବଂ ସେ ଆମର ଭାଇ ବୋଲି ଡକାଯିବାକୁ ଲଜ୍ଜିତ ନୁହନ୍ତି, କାରଣ ସେ ଜାଣନ୍ତି ଯେ ଆମେ କଣ ଦେଇ ଗତି କରୁ। ଓ ତାହାଙ୍କ ନାମକୁ ଧନ୍ୟ ହେଉ। କାରଣ ପ୍ରକୃତରେ ସେ ତ ଦୂତମାନଙ୍କ ତତ୍ତ୍ୱ ନ ନେଇ ଅବ୍ରାହମଙ୍କ ସନ୍ତାନମାନଙ୍କ ତତ୍ତ୍ୱ ନିଅନ୍ତି। ଓ ମୋର ପ୍ରଭୁ, ସେ ଜଣେ ସ୍ୱର୍ଗଦୂତ ହେଲେ ନାହିଁ, ସେ ଅବ୍ରାହମଙ୍କ ବଂଶ ହେଲେ, ଏବଂ ଆମ୍ଭେମାନେ ଖ୍ରୀଷ୍ଟଙ୍କ ଠାରେ ମୃତ ହୋଇ ଅବ୍ରାହମଙ୍କ ବଂଶକୁ ଗ୍ରହଣ କରୁ ଏବଂ ପ୍ରତିଜ୍ଞା ଅନୁଯାୟୀ ଉତ୍ତରାଧିକାରୀ ଅଟୁ। ବୁଝିଲେ, ସେ କଦାପି ଜଣେ ସ୍ୱର୍ଗଦୂତ ରୂପ ଗ୍ରହଣ କଲେ ନାହିଁ, ସେ କଦାପି ଜଣେ ସ୍ୱର୍ଗଦୂତ ହେଲେ ନାହିଁ, ସେ ଜଣେ ମନୁଷ୍ୟ ହେଲେ, ସେ ଅବ୍ରାହମଙ୍କ ବଂଶ ହେଲେ, ଏବଂ ମୃତ୍ୟୁର ନାହୁଡକୁ ଆପଣ ନିଜ ଶରୀରରେ ଗ୍ରହଣ କଲେ, ଯେପରିକି ଆମକୁ ପରମେଶ୍ୱରଙ୍କ ସହିତ ପୁନର୍ମିଳନ କରାନ୍ତି, ଏବଂ ବର୍ତ୍ତମାନ ସେଠାରେ ଏକ ମଧ୍ୟସ୍ଥି ରୂପେ ବସିଛନ୍ତି। ମୋର ପ୍ରଭୁ, ଆମେ ଏହାକୁ କିପରି ପ୍ରତ୍ୟାଖ୍ୟାନ କରିପାରିବା? ବନ୍ଧୁ ଶୁଣନ୍ତୁ, ଅତଏବ ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ ହେବା ତାହାଙ୍କର ଉଚିତ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ କରିବା ନିମନ୍ତେ ପରମେଶ୍ୱରଙ୍କ ସମ୍ବନ୍ଧରେ ଦୟାଳୁ ଏବଂ ବିଶ୍ୱସ୍ତ ମହାଯାଜକ ହୋଇପାରନ୍ତି, ଯେପରି ସେ ପ୍ରାୟଶ୍ଚିତକାରୀ ହୋଇପାରନ୍ତି। ଦେଖନ୍ତୁ, ପରମେଶ୍ୱର ଏବଂ ମନୁଷ୍ୟ ମଧ୍ୟରେ ଶତ୍ରୁତା ଥିଲା, ଏବଂ କୌଣସି ମନୁଷ୍ୟ ସେମାନେ ଦୂତମାନଙ୍କୁ ଭବିଷ୍ୟତବକ୍ତାମାନଙ୍କୁ ପଠାଇଥିଲେ, ସେମାନେ ଆପଣମାନଙ୍କର ସ୍ଥାନ ନେଇପାରିବେ ନାହିଁ, କାରଣ ସେମାନଙ୍କୁ ନିଜ ପାଇଁ ପ୍ରାର୍ଥନା କରିବାକୁ ପଡ଼ିଥିଲା, ସେମାନେ ସ୍ଥାନ ନେଇପାରିବେ ନାହିଁ। ତାପରେ ସେ ବ୍ୟବସ୍ଥାକୁ ପଠାଇଲେ। ସେହି ବ୍ୟବସ୍ଥା ଜଣେ ପୋଲିସ କର୍ମଚାରୀ ଥିଲା, ଯାହାକି ଆମମାନଙ୍କୁ କାରାଗାରରେ ରଖିଥାଏ, ଏହା ଆମମାନଙ୍କୁ ବାହାରକୁ ଆଣିପାରିବ ନାହିଁ। ସେ ବ୍ୟବସ୍ଥାକୁ ପଠାଇଲେ, ସେ ଭବିଷ୍ୟତ ବକ୍ତାମାନଙ୍କୁ ପଠାଇଲେ, ସେ ଧାର୍ମିକମାନଙ୍କୁ ଏବଂ ସବୁକିଛିକୁ ପଠାଇଲେ, ମାତ୍ର ପ୍ରାୟଶ୍ଚିତ ସାଧନ କରିପାରିଲେ ନାହିଁ, କିନ୍ତୁ ସେ ଓହ୍ଲାଇ ଆସି ଆମମାନଙ୍କ ମଧ୍ୟରୁ ଜଣେ ହୋଇଗଲେ। ଓ ମୋର ପ୍ରଭୁ, ମୋର ଇଚ୍ଛା ଯେ କାଳେ ଆମ ପାଖରେ ବର୍ତ୍ତମାନ ଅଧିକ ସମୟ ରହିଥାନ୍ତା, ମୁଁ ଆପଣମାନଙ୍କୁ ସେ ମୁକ୍ତିର ନିୟମ ପାଖକୁ ନେଇଯିବାକୁ ଚାହିଁଥାନ୍ତି, ମାତ୍ର ଆମ ପାଖରେ ସମୟ ନାହିଁ, କିନ୍ତୁ ଅଳ୍ପ କିଛି କ୍ଷଣ ପାଇଁ ରୁତ୍ ଏବଂ ନୟମି ଠାରେ ସେହି ସୁନ୍ଦର ଚିତ୍ରଣଟି ଅଛି। ଯଦି ଆପଣ ସେଠାରେ ଦେଖିବେ ସେହି ପୁନର୍ମିଳନକୁ, କିପରି ଯେ ସେହି କର୍ତ୍ତା, ସେହି ବ୍ୟକ୍ତି ଯିଏକି ସେହି ହରାଇଥିବା ଏବଂ ପତିତ ସମ୍ପତ୍ତିକୁ ମୁକ୍ତ କରିବେ, ତାଙ୍କୁ ସେହି ସମ୍ପତ୍ତି ହରାଇଥିବା ବ୍ୟକ୍ତିଙ୍କର ଏକ ନିକଟ ସମ୍ପର୍କୀୟ ହେବାକୁ ଥିଲା। ସେହି କାରଣରୁ ବୟାଜଙ୍କୁ ଜଣେ ହେବାକୁ ଥିଲା, ତାଙ୍କୁ ନୟମିର ଜଣେ ନିକଟ ସମ୍ପର୍କୀୟ ହେବାକୁ ଥିଲା, ଯେପରିକି ସେ ରୁତଙ୍କୁ ପାଇପାରନ୍ତି, ଏବଂ ତାପରେ ତାଙ୍କୁ ଯୋଗ୍ୟ ହେବାକୁ ଥିଲା। ତାଙ୍କୁ ତ ଏହା କରିବାକୁ ସମର୍ଥ ହେବାକୁ ଥିଲା, ଯେପରିକି ହଜିଯାଇଥିବା ଲୋକଙ୍କୁ ମୁକ୍ତ କରନ୍ତି, ଏବଂ ବୟାଜ ଫାଟକ ନିକଟରେ ଜୋତା ବାହାର କରି ତାକୁ ଫୋପାଡ଼ି ସର୍ବସାଧାରଣରେ ଏକ ସାକ୍ଷ୍ୟ ଦେଇଥିଲେ ଯେ ସେ ନୟମି ଏବଂ ତାର ସମସ୍ତ ସମ୍ପତ୍ତିକୁ ମୁକ୍ତ କରିଥିଲେ, ଏବଂ ତାଙ୍କୁ ନିକଟ ସମ୍ପର୍କୀୟ ହେବାକୁ ଥିଲା। ଏବଂ ସେହି କାରଣରୁ ଖ୍ରୀଷ୍ଟଙ୍କୁ, ପରମେଶ୍ୱରଙ୍କୁ ଆମର ନିକଟ ସମ୍ପର୍କୀୟ ହେବାକୁ ଥିଲା, ଏବଂ ସେ ତଳକୁ ଓହ୍ଲାଇ ଆସି ଜଣେ ମନୁଷ୍ୟ ହୋଇଗଲେ, ଏବଂ ସେ ପ୍ରଲୋଭନର ସମ୍ମୁଖୀନ ହୋଇଥିଲେ, ଏବଂ ତାଙ୍କୁ ପରିହାସ କରାଯାଇଥିଲା, ଥଟ୍ଟା କରାଯାଇଥିଲା, ଏବଂ ତାଡ଼ନା କରାଯାଇଥିଲା, ଓ ଅବହେଳା କରାଯାଇଥିଲା, ଏବଂ ବାଲ୍ ଜୀବୁଲ ବୋଲି ଡକାଯାଇଥିଲା, ଏବଂ ଉପହାସର ପାତ୍ର ହୋଇଥିଲେ, ଏବଂ ମୃତ୍ୟୁଦଣ୍ଡ ଅଧୀନରେ ମୃତ୍ୟୁବରଣ କରିଥିଲେ। ବୁଝିଲେ, ତାଙ୍କୁ ତ ଆମର ନିକଟ ସମ୍ପର୍କୀୟ ହେବାକୁ ପଡ଼ିଲା, ତାଙ୍କୁ ମିଥ୍ୟା ଅଭିଯୋଗରେ ଦୋଷୀ କରାଯିବାକୁ ପଡ଼ିଲା, କାରଣ ଆପଣ ମିଥ୍ୟା ଅଭିଯୋଗରେ ଦୋଷୀ କରାଯାଆନ୍ତି, ତାଙ୍କୁ ଅସୁସ୍ଥତା ସହିବାକୁ ପଡ଼ିଲା, କାରଣ ଆପଣ ଅସୁସ୍ଥ ଅଟନ୍ତି, ତାଙ୍କୁ ପାପ ବହନ କରିବାକୁ ପଡ଼ିଲା, କାରଣ ଏହା ଆପଣଙ୍କର ପାପ ଥିଲା, ଏବଂ ତାଙ୍କୁ ଆମର ନିକଟ ସମ୍ପର୍କୀୟ ହେବାକୁ ପଡ଼ିଲା। କେବଳ ଗୋଟିଏ ମାତ୍ର ଉପାୟ ଯେ ସେ ଆମକୁ ମୁକ୍ତ କରିପାରନ୍ତେ, ତାହା ହେଉଛି ଆମର ନିକଟ ସମ୍ପର୍କୀୟ ହେବା। ଏବଂ ସେ କିପରି ନିକଟ ସମ୍ପର୍କୀୟ ହୁଅନ୍ତି, ତାହା ହେଉଛି ପାପମୟ ଶରୀରର ରୂପକୁ ଧାରଣ କରି ଆମମାନଙ୍କ ମଧ୍ୟରୁ ଜଣେ ହେବା ଦ୍ୱାରା, ଏବଂ ସେଥିରେ ସେ ମୂଲ୍ୟ ପରିଶୋଧ କଲେ, ଏବଂ ଆମକୁ ମୁକ୍ତ କରି ପିତାଙ୍କ ସହିତ ସହଭାଗିତା ନିକଟକୁ ଫେରାଇ ନେଲେ। ଓ କି ଜଣେ ତ୍ରାଣକର୍ତ୍ତା, ଶବ୍ଦ ଏହାକୁ ପ୍ରକାଶ କରିପାରିବ ନାହିଁ, କାରଣ ସେ ନିଜେ ଦୁଃଖଭୋଗ କରି ଅଧୀନ ହୋଇଗଲେ, ଏବଂ ଯେଉଁମାନେ ପ୍ରଲୋଭିତ ହୁଅନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେଲେ। ସାହାଯ୍ୟର ଅର୍ଥ ହେଉଛି ସହାନୁଭୂତି ପ୍ରକାଶ କରିବା, ଯେ ଏହା ହେବାର ସେହି କାରଣ ହେଉଛି ଯେ ସେ ଆପଣମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇପାରନ୍ତି, ଯେଉଁମାନଙ୍କର କି ନିଜର ଉତ୍ଥାନ ଓ ପତନ ରହିଛି, ଏବଂ ନିଜର ଛୋଟ ଭିତର ଏବଂ ବାହାର ରହିଛି, ଏବଂ ଆପଣମାନଙ୍କର ପ୍ରଲୋଭନଗୁଡ଼ିକ ଏତେ ବଡ଼ ହୋଇଯାଏ ଯେ ଆପଣ ଏହାକୁ ସହ୍ୟ କରିପାରନ୍ତି ନାହିଁ। ସେ ଜାଣନ୍ତି ଯେ ଆପଣମାନଙ୍କ ସହିତ କିପରି ସହାନୁଭୂତି କରିବେ, ସେ ସେଠାରେ ମଧ୍ୟସ୍ଥି କରିବା ପାଇଁ ବସି ରହିଛନ୍ତି, ସେ ସେଠାରେ ଆପଣଙ୍କୁ ପ୍ରେମ କରିବା ପାଇଁ ବସି ରହିଛନ୍ତି, ଏବଂ ଯଦିଓ ଆପଣ ବିପଦଗାମୀ ହୁଅନ୍ତି, ସେ ଆପଣଙ୍କୁ ପରିତ୍ୟାଗ କରିବେ ନାହିଁ, ସେ ତଥାପି ଆପଣଙ୍କ ପଛରେ ଆସିବେ ଏବଂ ଆପଣଙ୍କ ହୃଦୟକୁ ଆଘାତ କରିବେ। ଏହି ଭବନରେ ଏପରି ଜଣେ ବିପଦଗାମୀ ନାହାନ୍ତି ଯିଏକି ଏହା ଜାଣନ୍ତି ନାହିଁ ଯେ ପରମେଶ୍ୱର ପ୍ରତିଦିନ ତାଙ୍କ ହୃଦୟରେ ଆଘାତ କରନ୍ତି, ଏବଂ ସେ ଏହାକୁ ସେ ପର୍ଯ୍ୟନ୍ତ କରୁଥିବେ ଯେପର୍ଯ୍ୟନ୍ତ କି ଆପଣ ଏହି ପୃଥିବୀରେ ଜଣେ ମର୍ତ୍ତ୍ୟ ଅଟନ୍ତି, କାରଣ ସେ ଆପଣଙ୍କୁ ପ୍ରେମ କରନ୍ତି। ସେ ଆପଣଙ୍କୁ ମୁକ୍ତ କଲେ। କବିମାନେ ଚେଷ୍ଟା କରିଛନ୍ତି, ଲେଖକମାନେ ଚେଷ୍ଟା କରୁଛନ୍ତି, ମଣିଷ ସେହି ପ୍ରେମର ବିଷୟବସ୍ତୁକୁ ପ୍ରକାଶ କରିବାକୁ ଚେଷ୍ଟା କରୁଅଛି ଏବଂ ଏହା ମାନବ ଅଭିବ୍ୟକ୍ତିରେ ମିଳିପାରେ ନାହିଁ। ଜଣେ କହିଲେ, ଓ ପରମେଶ୍ୱରଙ୍କ ପ୍ରେମ କେତେ ସମୃଦ୍ଧ ଏବଂ ବିଶୁଦ୍ଧ, କେତେ ଅଗାଧ ଏବଂ ଶକ୍ତିଶାଳୀ, ଏହା ଚିରଦିନ ପାଇଁ ରହିବ। ସାଧୁଗଣ ଏବଂ ସ୍ୱର୍ଗଦୂତମାନେ ଗୀତଗାନ କରନ୍ତି, ଯଦି ସ୍ୟାହିରେ ପରିପୂର୍ଣ୍ଣ ଆମ ପାଖରେ ସମୁଦ୍ର ହୁଏ ଏବଂ ଚର୍ମପତ୍ରର ଆକାଶ ତିଆରି ହୁଏ, ପୃଥିବୀର ପ୍ରତ୍ୟେକ ଡାଳ ଏକ କଲମ ହୁଏ ଏବଂ ପ୍ରତ୍ୟେକ ବ୍ୟକ୍ତି ବୃତ୍ତିରେ ଜଣେ ଲିପିକ ହୁଅନ୍ତି, ଉର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କ ପ୍ରେମ ବିଷୟ ଲେଖିବା ନିମନ୍ତେ ତାହା ସମୁଦ୍ରକୁ ଶୁଷ୍କ କରିଦେବ। କିଏ ବା ନଳାକାର ପୁସ୍ତକ କି ସମଗ୍ର ବିଷୟକୁ ଧାରଣ କରିପାରିବ, ଯଦିଓ ଆକାଶରୁ ଆକାଶ ପର୍ଯ୍ୟନ୍ତ ବିସ୍ତାର ହୋଇଥାଏ, ଆପଣ କଦାପି ବୁଝିବେ ନାହିଁ। ଆମ ପାଇଁ ତ ଏହା ବୁଝିବାର କୌଣସି ଉପାୟ ନାହିଁ ଯେ ସେହି ମହାନ ବଳିଦାନ ଯାହା ସେ କରିଥିଲେ କିପରି ତଳକୁ ଆସି ଆମକୁ ପରମେଶ୍ୱରଙ୍କ ସହିତ ପୁନର୍ମିଳନ କଲେ। ତାପରେ ସେ ଫେରିଯାଇ କହିଲେ, ତେବେ ମୁଁ ତୁମମାନଙ୍କୁ ଭରସାହୀନ ଛାଡ଼ିବି ନାହିଁ, ମୁଁ ପୁନର୍ବାର ଆସିବି ଏବଂ ତୁମ ସହିତ ରହିବି, ଏପରିକି ଜଗତର ଶେଷ ଯାଏ ତୁମ ଅନ୍ତରରେ ରହିବି। ଏବଂ ଏଠାରେ ଆମେମାନେ ଆଜି ସେହି ଶେଷ ସମୟରେ ସେ ସମାନ ଯୀଶୁ, ସେ ସମାନ ବିଷୟଗୁଡ଼ିକ, ସେ ସମାନ ଚିହ୍ନମାନ, ସମାନ ଆଶ୍ଚର୍ଯ୍ୟ କର୍ମମାନ, ସମାନ ପରିତ୍ରାଣ, ସମାନ ଆତ୍ମା, ସେ ସମାନ କାର୍ଯ୍ୟଗୁଡ଼ିକ ସାଧନ କରୁଥିବା ସହ ସମାନ ସୁସମାଚାର, ସମାନ ବାକ୍ୟ, ସମାନ ଦୃଷ୍ଟାନ୍ତ, ସମାନ ପ୍ରକଟୀକରଣ ସବୁକିଛି ସହ ବାସ କରୁଅଛୁ। ଏହା ଆମକୁ ଏହି ମହତ୍ ପରିତ୍ରାଣକୁ ଅବହେଳା ନ କରିବାକୁ ବାଧ୍ୟ କରେ, କାରଣ ଆମକୁ କୌଣସି ଏକ ଦିନ ତାର ଏକ ଲେଖା ଦେବାକୁ ପଡିବ, ଯାହା ଆମେମାନେ ପରମେଶ୍ୱରଙ୍କ ପୁତ୍ରଙ୍କ ସହିତ ବ୍ୟବହାର କରୁଅଛୁ। ହେ ପାପି, ହେ ବିପଥ ଗମନକାରୀ, ଆଜି ରାତି ସେ ଆପଣଙ୍କ ହାତରେ ଅଛନ୍ତି। ଆପଣ ତାହାଙ୍କ ସହିତ କଣ କରିବାକୁ ଯାଉଛନ୍ତି? ଆପଣ କୁହନ୍ତି, ତେବେ ମୁଁ ଏହାକୁ ବାହାର କରିଦେବି। ମାତ୍ର ମନେ ରଖନ୍ତୁ, ଆପଣ ତାହା କରନ୍ତୁ ନାହିଁ, ତେବେ ସେଠାରେ ଆଦୌ କୌଣସି ଉପାୟ ହିଁ ନାହିଁ। ଯଦି ଆପଣ ଜଣେ ପାପି ଅଟନ୍ତି ଯେ ଆପଣ ଏହି ଭବନ ଛାଡ଼ିକରି ଯିବେ ଓ ସେହି ସମାନ ହୋଇ ରହିଥିବେ, ଆପଣ ଏହା କରିପାରନ୍ତି ନାହିଁ। ପିଲା ତ ଗୋଟିଏ ରାତି ତାହା କରିବାକୁ ଚେଷ୍ଟା କରିଥିଲେ। ସେ କିଛି ପାଣି ନେଲେ ଏବଂ ନିଜର ହାତ ଧୋଇଦେଲେ, କହିଲେ, ମୋର ଏହା ସହିତ କିଛି ହେଲେ କରିବାର ନାହିଁ, ମୁଁ ତ କେବଳ ସେ ସମାନ ପରି ହିଁ ଅଟେ, ଯେପରିକି ମୁଁ ଏହା କେବେ ଦେଖିନାହିଁ, ମୁଁ କଦାପି ସୁସମାଚାର ଶୁଣିନାହିଁ, ମୁଁ ଏହା ସହିତ କିଛି ହେଲେ କରିବାକୁ ଚାହେଁ ନାହିଁ। କଣ ସେ ଏହାକୁ ନିଜ ହାତରୁ ଧୋଇ ପାରିଲେ କି? ସେ ପାରିଲେ ନାହିଁ। ଅବଶେଷରେ କଣ ଆପଣମାନେ ଜାଣନ୍ତି ଯେ ପିଲାତଙ୍କ ସହିତ କଣ ହେଲା? ସେ ହତବୁଦ୍ଧି ହୋଇଗଲେ ଏବଂ ଉପରେ ସ୍ୱିଜରଲ୍ୟାଣ୍ଡରେ, ଯେଉଁଠାରେ କି ଆମେମାନେ ଗତବର୍ଷ ସୁସମାଚାର ପ୍ରଚାର କରିବା ନିମନ୍ତେ ଥିଲୁ, ବର୍ତ୍ତମାନ ସେଠାରେ ଏକ ପୁରାତନ କିମ୍ବଦନ୍ତୀ ଅଛି, ଯାହାକି କୁହେ ଯେ ସେଠାରେ ସେହି ସ୍ଥାନରେ ଏକ ପୁଷ୍କରିଣୀ ଅଛି, ଯେଉଁଠାରେ କି ଲୋକମାନେ ପ୍ରତିବର୍ଷ ତୁଷାରପଣର ସମୟରେ ଏହା ଦେଖିବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ଆସନ୍ତି। ପିଲା ତ ସେ ଏହି ପାଣି ଭିତରକୁ ଡେଇଁ ନିଜକୁ ବୁଡ଼ାଇବା ଦ୍ୱାରା ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ, ଏବଂ ପ୍ରତିବର୍ଷ ସେହି ସମାନ ଦିନ ସେହି ପୁଷ୍କରିଣୀରୁ ନୀଳ ରଙ୍ଗର ଜଳ ଫୁଟି ବାହାରିଥାଏ, ଏହା ଦର୍ଶାଇବା ପାଇଁ ଯେ ପରମେଶ୍ୱର ସେହି ଜଳକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜଳ କଦାପି ଆପଣଙ୍କ ହାତରୁ କିମ୍ବା ଆପଣଙ୍କ ପ୍ରାଣରୁ ଯୀଶୁଙ୍କ ରକ୍ତକୁ ଧୋଇ ସଫା କରିପାରେ ନାହିଁ। ଏହା କରିବାର ତ କେବଳ ଗୋଟିଏ ଉପାୟ ଅଛି, ତାହା ହେଉଛି ଏହାକୁ ନିଜର ବ୍ୟକ୍ତିଗତ କ୍ଷମା ଭାବରେ ଗ୍ରହଣ କରନ୍ତୁ ଏବଂ ପରମେଶ୍ୱରଙ୍କ ସହିତ ପୁନର୍ମିଳନ କରିନିଅନ୍ତୁ। ଆସନ୍ତୁ ଆମେମାନେ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ଆମେ ତୁମକୁ ଆଜି ରାତି ବାକ୍ୟ ପାଇଁ ଧନ୍ୟବାଦ ଦେଉଅଛୁ, କାରଣ ବିଶ୍ୱାସ ଶ୍ରବଣ ଦ୍ୱାରା ଆସେ ଓ ବାକ୍ୟ ଶ୍ରବଣ ଦ୍ୱାରା ଆସେ। ଆମେ ଯୀଶୁଙ୍କ ପାଇଁ ତୁମକୁ ଧନ୍ୟବାଦ ଦେଉଅଛୁ, ଏବଂ ଯେତେବେଳେ ଆମେ ଏହି ମହାନ ଦିନକୁ ଦେଖୁଅଛୁ ଯେଉଁଥିରେ କି ଆମେ ବସବାସ କରୁଅଛୁ, କିପରି ଯେ ସେହି ଚିହ୍ନ ଏବଂ ଚମତ୍କାର ମାନ କିପରି ଆମେ ଏହି ବିଷୟଗୁଡ଼ିକୁ ଖସିଯିବାକୁ ଦେଇଥାଉ। ପରମେଶ୍ୱର, ଆଜି ରାତି ଏହି ଆରାଧନାଳୟରେ ଲୋକମାନଙ୍କର ଆଖି ଗୁଡ଼ିକୁ ଖୋଲି ଦିଅ, ଯେପରିକି ସେମାନେ ଦେଖିପାରନ୍ତି ଏବଂ ବୁଝିପାରନ୍ତି ଯେ ଆମେ ଶେଷ ଘଟିକାରେ ଅଛୁ। ସମୟ ଗଡିଯାଉଅଛି, ଆମ ପାଖରେ ଏଠାରେ ରହିବା ହେତୁ ବହୁତ ଅଧିକ ସମୟ ନାହିଁ, ଏବଂ ଆମକୁ ଯୀଶୁଙ୍କୁ ଦେଖିବାକୁ ଅଛି, ଏବଂ ଆମେ ଦ୍ରୋହୀ ବୋଲି ବିବେଚନା କରାଯିବୁ, କାରଣ ସେଠାରେ କୌଣସି ବାହାନା ନାହିଁ। ଆଜି ସକାଳେ ଯେତେବେଳେ ତୁମେ ସେହି ମହାନ ଶକ୍ତିଶାଳୀ ଦର୍ଶନକୁ ଦେଇଥିଲ ଯେ ସେହି ଦୂର ଦେଶରୁ ସେହି ବ୍ୟକ୍ତି ଜଣକ ଏଠାକୁ ଆସୁଛନ୍ତି, ଏବଂ ସନ୍ଦେହର କୌଣସି ହେଲେ ଛାୟା ବାହାରେ ତାଙ୍କୁ ସେହି ଚକଲଗା ଚୌକିରୁ ଉଠି ନିଜର ଦୃଷ୍ଟି ଶକ୍ତିକୁ ଫେରି ପାଇବାର ଦେଖିବା, ତାଙ୍କ ଗୋଡ଼ ମଜବୁତ ହୋଇଗଲା, ସେହି ଭବନ ଦେଇ ଉଲ୍ଲସିତ ହୋଇ ପରମେଶ୍ୱରଙ୍କୁ ପ୍ରଶଂସା କରି ଚାଲିଗଲେ, ତାହା ଏହା ଦର୍ଶାଏ ଯେ ପରମେଶ୍ୱର ଏବେ ସୁଦ୍ଧା ଏହି ପଥର ଗୁଡ଼ିକରୁ ଅବ୍ରାହ୍ମଙ୍କ ନିମନ୍ତେ ସନ୍ତାନମାନଙ୍କୁ ଉଠାଇବା ପାଇଁ ସକ୍ଷମ ଅଟନ୍ତି। ଦର୍ଶନ ଗୁଡ଼ିକ ଦେଖିବା, ଯେପରିକି ଯୀଶୁ କହିଥିଲେ, ପିତା ମୋତେ ନ ଦେଖାଇବା ପର୍ଯ୍ୟନ୍ତ ମୁଁ କିଛି କରେ ନାହିଁ, ମୁଁ କିଛି କରିପାରେ ନାହିଁ। ସେହି ଅନ୍ଧ ବ୍ୟକ୍ତି ତାହାଙ୍କୁ ଅନୁସରଣ କରି କହିଲା, ଆମ ଉପରେ ଦୟା କର। ସେ କହିଲେ, ସେମାନଙ୍କର ଆଖିକୁ ସ୍ପର୍ଶ କଲେ ଓ କହିଲେ, ତୁମର ବିଶ୍ୱାସ ଅନୁଯାୟୀ ତୁମ ପ୍ରତି ତାହା ହେଉ। ତେବେ ପ୍ରଭୁ, ଆମେ ଯୀଶୁଙ୍କୁ ଦେଖୁଅଛୁ, ଆମେ ସବୁ ବିଷୟକୁ ଦେଖୁନାହୁଁ, ଆମେ ଦେଖୁଅଛୁ ଯେ ଆମେ ଏବେ ସୁଦ୍ଧା ଆମମାନଙ୍କ ମଧ୍ୟରୁ ସାଧୁଗଣଙ୍କୁ କବରକୁ ନେଇଯାଇଥାଉ ଏବଂ ପରସ୍ପରର କବର ଉପରେ ଗମନାଗମନ କରିଥାଉ, ମାତ୍ର ଆମେ ଯୀଶୁଙ୍କୁ ଦେଖୁଅଛୁ ଯିଏକି ସେହି ପ୍ରତିଜ୍ଞାକୁ କରିଥିଲେ, ଆମେ ତାହାଙ୍କୁ ଆମ ସହିତରେ ଦେଖୁଅଛୁ। ଯୀଶୁଙ୍କୁ କବରରେ ଥିବା ନୁହଁ, ଯୀଶୁଙ୍କୁ 2000 ବର୍ଷ ପୂର୍ବେ ଥିବାର ନୁହେଁ, ମାତ୍ର ଯୀଶୁ ଆଜି ରାତି ଯିଏକି ଆମ ସହିତରେ ଅଛନ୍ତି, ଆମେ ତାହାଙ୍କୁ ତାଙ୍କର ସମସ୍ତ ଶକ୍ତି ଏବଂ ଚିହ୍ନ ଏବଂ ଚମତ୍କାରରେ ପ୍ରକଟିତ ହେଉଥିବାର ଦେଖୁଅଛୁ। ପରମେଶ୍ୱର, ଏହା ହେଉ ଯେ ଆମେ କଦାପି ଏହି ମହାନ ପରିତ୍ରାଣକୁ ଅବହେଳା ନ କରୁ, ମାତ୍ର ଏହା ହେଉ ଯେ ଆମେ ଏହାକୁ ଆଲିଙ୍ଗନ କରୁ ଏବଂ ଏହାକୁ ଗ୍ରହଣ କରୁ ଏବଂ ଭୟଭକ୍ତି ସହକାରେ ରହୁ ଏବଂ ତାହାଦ୍ୱାରା ସେଦିନ ପର୍ଯ୍ୟନ୍ତ ଜୀବନଯାପନ କରୁ ଯେପର୍ଯ୍ୟନ୍ତ କି ଯୀଶୁ ଆମକୁ ଘରକୁ ନେଇଯିବା ପାଇଁ ନ ଆସିଯାଆନ୍ତି। ହେ ପ୍ରଭୁ, ଏହା ପ୍ରଦାନ କର। ଆମେ ଏହାକୁ ତାହାଙ୍କ ନାମରେ ମାଗୁଅଛୁ। ଏବଂ ଯେତେବେଳେ କି ଆମେମାନେ ନିଜର ମସ୍ତକ ଗୁଡ଼ିକ ନତ କରିଅଛୁ, ମୁଁ ଭାବୁଛି ଯେ ଆଜି ରାତିରେ ପବିତ୍ର ଆତ୍ମାଙ୍କ ଈଶ୍ୱରୀୟ ଉପସ୍ଥିତିରେ ଏହି ଭବନରେ ଯଦି ଏପରି କେହି ବ୍ୟକ୍ତି ଅଛନ୍ତି କି ଯିଏ କି କହିବେ, ଭାଇ ବ୍ରାନହାମ, ମୁଁ ସୁନିଶ୍ଚିତ ଯେ ମୁଁ ଭୁଲ ଅଟେ, ମୁଁ ସୁନିଶ୍ଚିତ ଯେ ମୁଁ ଭୁଲ ଅଟେ, ପରମେଶ୍ୱର ମୋତେ ମୋର ପାପ ଗୁଡ଼ିକୁ ପ୍ରକାଶ କରିଅଛନ୍ତି ଏବଂ ମୁଁ ଜାଣେ ଯେ ମୁଁ ଭୁଲ ଅଟେ, ଆଜି ରାତି ମୁଁ ତାହାଙ୍କ ନିକଟରେ ମୋର ହାତକୁ ଉଠାଇବି ଏବଂ ଦୟା ମାଗିବି। ହେ ପରମେଶ୍ୱର, ମୋ ପ୍ରତି ଦୟା କର, ମୁଁ ଭୁଲ ଅଟେ। କଣ ଆପଣ ତାହା କରିବେ କି? ଯେତେବେଳେ କି ଆମେମାନେ କିଛି କ୍ଷଣ ଅପେକ୍ଷା କରୁଥାଉ, ଯଦି ଏଠାରେ କେହି ବ୍ୟକ୍ତି ଅଛନ୍ତି କି ଯିଏକି ଚାହିଁବେ, ସେଠାରେ ଏକ ବାପ୍ତିସ୍ମ ଅଳ୍ପ କିଛି ମୁହୂର୍ତ୍ତରେ ଘଟିବାକୁ ଯାଉଅଛି ଏବଂ ଯଦି ଆପଣ ଜଣେ ପାପୀ ଅଟନ୍ତି, ମୁଁ ଅନୁତାପ କରିବି। ତେବେ ଆପଣ କିପରି ସେହି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଏପରି ଅଗାଧ ପ୍ରେମକୁ ପ୍ରତ୍ୟାଖ୍ୟାନ କରିପାରନ୍ତି? ସ୍ୱର୍ଗର ପବିତ୍ର ପରମେଶ୍ୱର ଜଣେ ପାପି ଲୋକ ହୋଇଗଲେ ଏଥିପାଇଁ ନୁହେଁ ଯେ ସେ ପାପ କରିଥିଲେ, ବରଂ ଏଇଥିପାଇଁ ଯେ ସେ ଆପଣଙ୍କର ପାପଗୁଡ଼ିକୁ ଧାରଣ କରିଥିଲେ ଏବଂ ସେଗୁଡ଼ିକୁ କାଲବରୀକୁ ନେଇଯାଇଥିଲେ। ଏବଂ କଣ ଆପଣ ସେହି କ୍ଷମାକୁ ଗ୍ରହଣ କରିବେ ନାହିଁ କି? କଣ ଆପଣ ଆଜି ରାତିରେ ତାହା କରିବେ ନାହିଁ କି? ଯେତେବେଳେ କି ଆମେମାନେ ଆମର ମୁଣ୍ଡ ଗୁଡ଼ିକୁ ନୁଆଇଅଛୁ, କେହି ଜଣେ କହିବେ କି, ମୋତେ ମନେ ରଖନ୍ତୁ ଭାଇ ବ୍ରାନହାମ, ମୁଁ ଖ୍ରୀଷ୍ଟଙ୍କ ପ୍ରତି ନିଜ ହାତକୁ ଉତ୍ତୋଳନ କରେ ଏବଂ କୁହେ, ମୋ ପ୍ରତି ଦୟା କର, ମୁଁ ଭୁଲ ଅଟେ ଏବଂ ମୁଁ ପରମେଶ୍ୱରଙ୍କ ସହ ପୁନର୍ମିଳନ କରିବାକୁ ଚାହେଁ। କଣ ଆପଣ ନିଜର ହାତ ଉଠାଇବେ କି? ଠିକ ଅଛି, ଯଦି ସମସ୍ତେ ଖ୍ରୀଷ୍ଟିଆନ ଅଟନ୍ତି, ତେବେ ଆସନ୍ତୁ ଆମେମାନେ ପ୍ରାର୍ଥନା କରିବା। ପିତା, ଆଜି ରାତିରେ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ ଯେ ଏଠାରେ ଥିବା ସମସ୍ତେ ଖ୍ରୀଷ୍ଟିଆନ ଅଟନ୍ତି, ପୁଣି ଯେ ସେମାନେ ନିରବ ରହିବା ଦ୍ୱାରା ସେ ସମାନ ସାକ୍ଷ୍ୟକୁ ଦେଇଅଛନ୍ତି ଯେ ସେମାନଙ୍କର ପାପ ଗୁଡ଼ିକ ସବୁ ରକ୍ତ ତଳେ ଅଛି ଏବଂ ମୁଁ ଏଇଥିପାଇଁ ବହୁତ କୃତଜ୍ଞ ଅଟେ। ହେ ପ୍ରଭୁ, ସେମାନଙ୍କୁ ଆଶୀର୍ବାଦ କର। ଓ ମୁଁ ଅତ୍ୟଧିକ ଆନନ୍ଦିତ ଯେ ସେମାନେ ବାକ୍ୟ ଶୁଣିବା ଦ୍ୱାରା ରକ୍ତର ଉତ୍ସର୍ଗ କରାଯିବା ଜରିଆରେ ପୁନର୍ମିଳନକୁ ପାଇଅଛନ୍ତି। ବାକ୍ୟ ରୂପ ଜଳରେ ଧୌତ କରାଯିବା ଦ୍ୱାରା ଏହା ଆମକୁ ପରିଷ୍କାର କରେ, ଏହା ଆମକୁ ସର୍ବଶ୍ରେଷ୍ଠ ସ୍ଥାନକୁ ଆଣିଥାଏ ଯେଉଁଠାରେ କି ସେହି ପାପୀ ନିଜର ଘୋର ଅନ୍ଧକାର ସହିତ ହିମତୁଲ୍ୟ ଶୁଭ୍ର କରାଯାଇଥାଏ। ପାପର ଲାଲ ରଙ୍ଗର ଦାଗଗୁଡ଼ିକ ଧୋଇ ହୋଇଯାଇଅଛି ଏବଂ ଆମେ ଖ୍ରୀଷ୍ଟଙ୍କ ଠାରେ ନୂତନ ଜୀବ ଅଟୁ। ଏଥିପାଇଁ ଆମେ ତୁମକୁ କିପରି ଧନ୍ୟବାଦ ଦେଉଅଛୁ। ବର୍ତ୍ତମାନ ବାପ୍ତିସ୍ମ ସେବା ଆସୁଅଛି। ମୁଁ ବୁଝିପାରୁଛି ଯେ ଏହି ଯୁବା ମହିଳା ଜଣକ ଆଜି ରାତି ଏଠାରେ ନିଜର ପ୍ରଭୁଙ୍କ ନାମରେ ବାପ୍ତିଜିତ ହେବା ପାଇଁ ଅଛନ୍ତି। ହେ ସ୍ୱର୍ଗୀୟ ପିତା, ଆମେମାନେ ପ୍ରାର୍ଥନା କରୁଛୁ ଯେ ତୁମେ ଏହି ଯୁବା ମହିଳାଙ୍କୁ ଆଶୀର୍ବାଦ କରିବ। ମୋର ମନ କିପରି କିଛି ଦିନ ପୂର୍ବକୁ ଫେରିଯାଏ, ଯେତେବେଳେ କି ହେନ୍ରିବିଲ୍କୁ ଆସିଥିଲି ଏବଂ ସେ ସୁନ୍ଦର ସାନ ଝିଅଟିକୁ ସେଠାରେ ରାସ୍ତାରେ ବୁଲୁଥିବାର ଦେଖିଥିଲି ଏବଂ ଆଜି ରାତିରେ ସେ ଜଣେ ମା ଅଟେ, ଜଣେ ମହିଳା ଅଟେ। ସେ ତୁମକୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଅଛି। ହେ ପରମେଶ୍ୱର ପ୍ରଭୁ, ସେ ଶିଶୁ ପାଇଁ ଜୀବନ କଠିନ ରହିଅଛି, ମାତ୍ର ତା ପାଇଁ ଏକ ସ୍ୱର୍ଗ ନିଶ୍ଚିତ ଅଛି ଏବଂ ଏଇଥିପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ହେ ପରମେଶ୍ୱର, ଆମେମାନେ ପ୍ରାର୍ଥନା କରୁଛୁ ଯେ ତୁମେ ବର୍ତ୍ତମାନ ଏହି ଯୁବା ମହିଳାଙ୍କୁ ଆଶୀର୍ବାଦ କରିବ ଏବଂ ଯେତେବେଳେ ସେ ପାଣିରେ ବାପ୍ତିଜିତ ହେବାକୁ ଆସନ୍ତି, ଏହା ହେଉ ଯେ ତୁମେ ତାଙ୍କୁ ପରମେଶ୍ୱରଙ୍କ ପବିତ୍ର ଆତ୍ମା ସହିତ ପରିପୂର୍ଣ୍ଣ କର। ହେ ପ୍ରଭୁ, ଏହା ପ୍ରଦାନ କର। ଏହା ହେଉ ଯେ ତାର ପ୍ରାଣ ଏତେ ଉତ୍ତେଜିତ ହେଉ ଯେ ସ୍ୱର୍ଗ ମଧ୍ୟକୁ ଚାଲିଯାଉ। ତୁମର ମହିମା ପାଇଁ ଏହାକୁ ପ୍ରଦାନ କର। ଆମେ ଏହାକୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ମୁଁ ପ୍ରେରିତ କ୍ରିୟା ତା ଦ୍ୱିତୀୟ ପର୍ବରୁ ପାଠ କରିବାକୁ ଚାହେଁ। ପେଣ୍ଟିକସ୍ ଦିନରେ ପିତର କହୁଥିଲେ ସେହି ପ୍ରଥମ ବାପ୍ତିସ୍ମ ଯାହାକି ଖ୍ରୀଷ୍ଟିଆନ ମଣ୍ଡଳୀରେ ଅନୁଷ୍ଠିତ ହୋଇଥିଲା। ପିତର ଫାରୁସୀ ଅନ୍ଧମାନଙ୍କୁ ପରମେଶ୍ୱରଙ୍କ ପୁତ୍ରଙ୍କୁ ନ ଚିହ୍ନି ପାରିଥିବାରୁ ଭର୍ତ୍ସନା କରୁଥିଲେ। ଏହା କହୁଥିଲେ ଯେ ପରମେଶ୍ୱର କିପରି ତାହାଙ୍କୁ ପୁନରୁତ୍ଥିତ କରିଥିଲେ ଏବଂ ତାହାଙ୍କର କାର୍ଯ୍ୟଗୁଡ଼ିକୁ ବଡ଼ ଚିହ୍ନ ଓ ଚମତ୍କାରରେ ପ୍ରମାଣ କରିଥିଲେ। ଯେତେବେଳେ ସେ ଏହା କହୁଥିଲେ ତାହାକୁ ଶୁଣନ୍ତୁ, ସେ ଯୀଶୁଙ୍କୁ ଉଚ୍ଚୀକୃତ କରୁଥିଲେ। ପ୍ରତ୍ୟେକ ଖ୍ରୀଷ୍ଟିଆନର ଆତ୍ମା ଯୀଶୁଙ୍କୁ ଉଚ୍ଚୀକୃତ କରେ, କେବଳ ନିଜର ଉଷ୍ଠାଧର ଦ୍ୱାରା ନୁହେଁ, ବରଂ ନିଜ ଜୀବନ ଦ୍ୱାରା। ଆପଣଙ୍କର ଉଷ୍ଠାଧର ଗୋଟିଏ କଥା କହିପାରେ, ଆପଣଙ୍କର ଜୀବନ ଅନ୍ୟ କିଛି କରେ। ଯଦି ଆପଣ ତାହା କରନ୍ତି, ତେବେ କଣ ଆପଣ ଜାଣିଛନ୍ତି ଯେ ଏହା କଣ ଅଟେ? ଏହା କପଟତା ଅଟେ। ଏବଂ ମୁଁ ତ ଜଣେ କପଟୀ ହେବା ଅପେକ୍ଷା ବରଂ ଏକ ଅବିଶ୍ୱାସୀ ଭାବରେ ସ୍ୱର୍ଗର ସମ୍ମୁଖୀନ ହେବାକୁ ଚାହିଁବି। ମୁଁ ଭାବୁଛି ସ୍ୱର୍ଗରେ ଜଣେ କପଟୀ ହେବା ଅପେକ୍ଷା ଜଣେ ଅବିଶ୍ୱାସୀ ଭାବରେ ମୁଁ ମୋର ସୁଯୋଗକୁ ଅଧିକ ଭଲ ଭାବରେ ଗ୍ରହଣ କରିବି। ମୁଁ ନିଶ୍ଚିତରେ, ଯଦି ଆପଣ ଯୀଶୁଙ୍କ ପାଇଁ ସାକ୍ଷ୍ୟ ଦିଅନ୍ତି ଏବଂ କୁହନ୍ତି ସେ ତ୍ରାଣକର୍ତ୍ତା ଅଟନ୍ତି, ତାହେଲେ ଆପଣ ସେହିପରି ଭାବରେ ଜୀବନଯାପନ କରନ୍ତୁ, କାରଣ ଲୋକମାନେ ଏହା ଆପଣଙ୍କ ଠାରୁ ଆଶା କରିବାକୁ ଯାଉଛନ୍ତି। ତାହା ଠିକ ଅଟେ, ଆପଣ ଏପରି ଭାବରେ ଜୀବନଯାପନ କରନ୍ତୁ ଯେପରିକି ଜଣେ ଖ୍ରୀଷ୍ଟିଆନ କରିବା ଉଚିତ। ଆମେ ଆଜି ସକାଳେ ତାହା ଦେଇ ଗତି କରିଛୁ। ତେବେ ପ୍ରଭୁ ଇଚ୍ଛା କଲେ ଆସନ୍ତାକାଲି ରାତିରେ କିମ୍ବା ବୁଧବାର ରାତିରେ ଆମେ ଏହି ତୃତୀୟ ପର୍ବକୁ ନେଉଅଛୁ, ଯାହାକି ଏକ ଚମତ୍କାର ପର୍ବ ଅଟେ ଏବଂ ବର୍ତ୍ତମାନ ବୁଧବାର ରାତିରେ ଆସିବାକୁ ଚେଷ୍ଟା କରିବା ହେତୁ ସୁନିଶ୍ଚିତ ହେବି କେତେଜଣ ଏହି ରବିବାର ଶ୍ରେଣୀର ଶିକ୍ଷାଦାନର ଏହି ପୁସ୍ତକକୁ ଉପଭୋଗ କରୁଛନ୍ତି ଓ ଆପଣଙ୍କର ବହୁତ ଧନ୍ୟବାଦ ହେଉ, ତାହା ଉତ୍ତମ ଅଟେ। ତେବେ ମୁଁ ବର୍ତ୍ତମାନ ପ୍ରେରିତ କ୍ରିୟା ତା ଦ୍ୱିତୀୟ ପର୍ବ 32ତମ ପଦରୁ ଆରମ୍ଭ କରି ପାଠ କରିବାକୁ ଚାହେଁ। ଏହି ଯୀଶୁଙ୍କୁ ପରମେଶ୍ୱର ଉଠାଇ ଅଛନ୍ତି ସେ ବିଷୟରେ ଆମ୍ଭେମାନେ ସାକ୍ଷୀ, ସେମାନେ ଏହା ଜାଣିଥିଲେ। ଅତଏବ ସେ ପରମେଶ୍ୱରଙ୍କ ଦକ୍ଷିଣ ହସ୍ତ ଦ୍ୱାରା ଉନ୍ନତ ଓ ପିତାଙ୍କ ଠାରୁ ପ୍ରତିଜ୍ଞାତ ପବିତ୍ର ଆତ୍ମା ପ୍ରାପ୍ତ ହୋଇ ଏହି ଯାହା ଆପଣମାନେ ଦେଖୁଛନ୍ତି ଓ ଶୁଣୁଛନ୍ତି ଯାହା ସେ ବୃଷ୍ଟି କରିଅଛନ୍ତି, ତେବେ ତାଙ୍କୁ ଜଣେ ଅନ୍ୟତମ ଦୂତ ଦାଉଦଙ୍କ ବିଷୟରେ କଥା କହୁଥିବାର ଶୁଣନ୍ତୁ। କାରଣ ଦାଉଦ ସ୍ୱର୍ଗାରୋହଣ କରିନଥିଲେ, କିନ୍ତୁ ସେ ନିଜେ କହନ୍ତି, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରିନାହୁଁ ସେ ପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ। ଦାଉଦ ଉପରକୁ ଯାଇପାରିନଥିଲେ, ସେ ଗାଭୀ ଛେଳି ଓ ମେଣ୍ଢାର ରକ୍ତ ତଳେ ଥିଲେ, ମାତ୍ର ବର୍ତ୍ତମାନ ସେ ଉଠିପାରିବେ, ସେ ପ୍ରଭୁ ଯୀଶୁଙ୍କ ରକ୍ତ ତଳେ ଥିଲେ। କାରଣ ସେମାନେ କେବଳ ସେତେବେଳେ ସେ ରକ୍ତ ପ୍ରତି ଉତ୍ତର ଦିଅନ୍ତି ଯେତେବେଳେ ଏହା କାର୍ଯ୍ୟକାରୀ ହେବାକୁ ଆସିଥାଏ। ଯେତେବେଳେ ଖ୍ରୀଷ୍ଟଙ୍କ ରକ୍ତ କାର୍ଯ୍ୟକାରୀ ହୁଏ, ସେ ସମସ୍ତେ ଯେଉଁମାନଙ୍କୁ ଉତ୍ତମ ଅନୁଗ୍ରହରେ ମରିଥିଲେ ସମସ୍ତେ ଉଠନ୍ତି, ତାହା ଠିକ, ଏବଂ ମହିମାକୁ ଉନ୍ନୀତ ହୋଇଯାଆନ୍ତି। ଶୁଣନ୍ତୁ, ଅତଏବ ସମସ୍ତ ଇସ୍ରାଏଲ କୂଳ ନିଶ୍ଚୟ ଜାଣନ୍ତୁ ଯେ, ଏହା ଶୁଣନ୍ତୁ, ଯେଉଁ ଯୀଶୁଙ୍କୁ ଆପଣମାନେ କୃଷରେ ବଧ କଲେ ତାହାଙ୍କୁ ପରମେଶ୍ୱର ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି। ତାହା ବିଷୟରେ କଣ କଣ ସେ ତ୍ରିତ୍ୱର ସେହି ତୃତୀୟ ବ୍ୟକ୍ତି ନା ସେହି ସମଗ୍ର ତ୍ରିତ୍ୱ ଅଟନ୍ତି? ସେ ଶାରୀରିକ ଭାବରେ ପରମେଶ୍ୱରତ୍ୱର ସମଗ୍ର ପରିପୂର୍ଣ୍ଣତା ଅଟନ୍ତି। ସେଠାରେ ତିନୋଟି ପରମେଶ୍ୱର ଭଳି କୌଣସି ବିଷୟ ନାହିଁ, ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର ଓ ପବିତ୍ର ଆତ୍ମା ପରମେଶ୍ୱର, ଏପରିକି ତାହା ତ ଶାସ୍ତ୍ରରେ ସୁଦ୍ଧା ନାହିଁ, କୌଣସିଠାରେ ନୁହେଁ, ଏହା କୌଣସିଠାରେ ହେଲେ ନାହିଁ, କୌଣସି ସ୍ଥାନରେ ବି ଆମକୁ ପିତାଙ୍କ ନାମରେ, ପୁତ୍ରଙ୍କ ନାମରେ ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି। ଶାସ୍ତ୍ରରେ କୌଣସି ସ୍ଥାନରେ ବି ତାହା ନାହିଁ। ଏହା ତ ଏକ କ୍ୟାଥୋଲିକ ଧର୍ମମତ ଅଟେ ଏବଂ ଏହା ପ୍ରୋଟେଷ୍ଟାଣ୍ଟ ମଣ୍ଡଳୀ ପାଇଁ ନୁହେଁ। ମୁଁ କାହାରିକୁ ବି ମତେ ଗୋଟିଏ ଶାସ୍ତ୍ରାଂଶ ଦେଖାଇବାକୁ କୁହେ ଯେଉଁଠାରେ କି କୌଣସି ବ୍ୟକ୍ତି କେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ବ୍ୟତୀତ ଅନ୍ୟ କୌଣସି ଉପାୟରେ ବାପ୍ତିଜିତ ହୋଇଥିଲେ। ଆସନ୍ତୁ, ମତେ ଏହାକୁ ଦେଖାନ୍ତୁ ଏବଂ ମୁଁ ମୋ ପିଠିରେ ଏକ ଚିହ୍ନ ଲଗାଇବି, ଜଣେ କପଟି ଏବଂ ଜଣେ ଭଣ୍ଡ ଭବିଷ୍ୟତ ବକ୍ତା, ଜଣେ ଭଣ୍ଡ ଶିକ୍ଷକ ଏବଂ ରାସ୍ତା ଦେଇ ଚାଲିଯିବି, ସେପରି କୌଣସି ହେଲେ କିଛି ବିଷୟ ନାହିଁ। ସେହିପରି ଭାବରେ ତ କେବେ କେହି ବାପ୍ତିଜିତ ହୋଇନଥିଲେ। ଏହା ଏକ କ୍ୟାଥୋଲିକ ଧର୍ମମତ ଅଟେ ଏବଂ ଏକ ପ୍ରୋଟେଷ୍ଟାଣ୍ଟ ଶିକ୍ଷା ନୁହେଁ। ମ୍ୟାଥିଉ 28:19 ଆପଣ କୁହନ୍ତି, ଯୀଶୁ କହିଲେ, ତେଣୁ ସମଗ୍ର ଜଗତକୁ ଯାଅ, ସମସ୍ତ ଜାତିକୁ ଶିକ୍ଷା ଦେଇ ସେମାନଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ କର। ତା ଠିକ ଅଟେ, ମାତ୍ର ପିତାଙ୍କ ନାମରେ, ପୁତ୍ରଙ୍କ ନାମରେ, ପବିତ୍ର ଆତ୍ମାଙ୍କ ନାମରେ ନୁହେଁ। ପିତାଙ୍କ ନାମ, ପିତାଙ୍କର ସେହି ନାମ, ନାମ ଗୁଡିକ ନୁହେଁ। ପିତା ଏକ ନାମ ନୁହନ୍ତି, କେତେଜଣ ତାହା ଜାଣନ୍ତି? ଏଠାରେ କେତେଜଣ ପିତାମାନେ ଅଛନ୍ତି, ନିଜର ହାତ ଉଠାନ୍ତୁ। ଏଠାରେ କେତେଜଣ ପୁତ୍ରମାନେ ଅଛନ୍ତି, ନିଜର ହାତ ଉଠାନ୍ତୁ। ଏଠାରେ କେତେଜଣ ମଣିଷମାନେ ଅଛନ୍ତି, ନିଜର ହାତ ଉଠାନ୍ତୁ। ଠିକ ଅଛି, ତେବେ ଆପଣଙ୍କର ନାମ କଣ? ପିତା, ପୁତ୍ର କିମ୍ବା ମଣିଷ ନୁହେଁ। ଜଣେ ସ୍ତ୍ରୀ ଲୋକ ମତେ ଥରେ କହିଲେ, ଯିଏକି ଜଣେ ଦୃଢ ତ୍ରିତ୍ୱବାଦୀ ଥିଲେ, ସେ କହିଲେ, ଭାଇ ବ୍ରାନହାମ, ମାତ୍ର ପବିତ୍ର ଆତ୍ମା ତ ଏକ ନାମ ଅଟନ୍ତି। ମୁଁ କହିଲି, ପବିତ୍ର ଆତ୍ମା ଏକ ନାମ ନୁହନ୍ତି, ପବିତ୍ର ଆତ୍ମା ତ ତାହା ଯାହାକି ଏହା ଅଟନ୍ତି। ଏହା ତ ପବିତ୍ର ଆତ୍ମା ଅଟନ୍ତି, ଏକ ନାମ ନୁହେଁ, ଏହା ତ ତାହା ଯାହାକି ଏହା ଅଟନ୍ତି। ମୁଁ ଜଣେ ମଣିଷ, ମାତ୍ର ମୋର ନାମ ମଣିଷ ନୁହେଁ, ମୋର ନାମ ୱିଲିୟମ ବ୍ରାନହାମ ଅଟେ। ତେଣୁକରି ଯଦି ସେ କହିଲେ, ଅତଏବ ଯାଅ ଓ ସମସ୍ତ ଜାତିକୁ ଶିକ୍ଷା ଦେଇ ସେମାନଙ୍କୁ ପିତା ଏବଂ ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ କର, ତାପରେ 10 ଦିନ ଉତ୍ତାରେ ପିତର କହିଲେ, ମନଫେରଣ କର, ତେବେ ଏଠାରେ ଏହାକୁ ଶୁଣନ୍ତୁ, ଏହି କଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା। ପୁଣି ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ, ପୁରୁଷ ଓ ଭାଇମାନେ, ଆମ୍ଭେମାନେ କଣ କରିବା? ତେଣୁ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଅନ୍ତୁ, ତାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ। ତାହେଲେ କଣ ପିତର ତାହା କଲେ କି ଯାହା ଯୀଶୁ ତାଙ୍କୁ ନ କରିବାକୁ କହିଥିଲେ? ସେ ଦ୍ୱନ୍ଦ୍ୱରେ ନଥିଲେ। ଏହା ତ ଆମେମାନେ ଅଟୁ ଯେଉଁମାନେ କି ଦ୍ୱନ୍ଦ୍ୱରେ ଅଛୁ। ପ୍ରେରିତକ୍ରିୟା 2:38 ଯିହୁଦୀମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଡୁବିତ ହୋଇ ବାପ୍ତିଜିତ ହେଲେ। ପ୍ରେରିତକ୍ରିୟା ତାର 8ମ ପର୍ବରେ ଆମେମାନେ ପାଉ ଯେ ଫିଲିପ ତଳକୁ ଯାଇ ସମୀରଣମାନଙ୍କ ନିକଟରେ ପ୍ରଚାର କଲେ ଏବଂ ସେମାନଙ୍କୁ, ସେହି ସମୀରଣମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ କଲେ। ପ୍ରେରିତକ୍ରିୟା 10:49 ପିତର ବିଜାତୀୟମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବାକୁ ଆଦେଶ ଦେଇଥିଲେ। ପାଉଲ ପ୍ରେରିତ 10:5 ସେ ଏଫିସର ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖା ପାଇଲେ। ସେମାନେ ବାପ୍ଟିଷ୍ଟ ଶିଷ୍ୟମାନେ ଥିଲେ। ପ୍ରତ୍ୟେକ ଜଣ ବାପ୍ଟିଷ୍ଟ ଥିଲେ। ସେମାନେ ଆପୋଲୋ ନାମରେ ଜଣେ ବାପ୍ଟିଷ୍ଟ ପ୍ରଚାରକଙ୍କ ଅଧୀନରେ ପରିବର୍ତ୍ତିତ ହୋଇଥିଲେ, ଦେଖନ୍ତୁ। ଏବଂ ସେ ଜଣେ ବାପ୍ଟିଷ୍ଟ ପ୍ରଚାରକ ଥିଲେ ଏବଂ ବାଇବେଲ ଦ୍ୱାରା ପ୍ରମାଣ କରୁଥିଲେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଥିଲେ। ପାଉଲ କହିଲେ, ବିଶ୍ୱାସ କରିବା ସମୟରେ କଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ କି? ମାନେ କହିଲେ, ପବିତ୍ର ଆତ୍ମା ଯେ କଣ ତାହା ସୁଦ୍ଧା ଆମେମାନେ ଶୁଣିନାହୁଁ। କହିଲେ, ତେବେ ତୁମ୍ଭେମାନେ କାହିଁ ବାପ୍ତିଜିତ ହୋଇଥିଲ? ସେମାନେ କହିଲେ, ଆମେମାନେ ତ ସେ ସମାନ ଜଣ ଦ୍ୱାରା ବାପ୍ତିଜିତ ହୋଇଅଛୁ ଯିଏକି ଯୀଶୁଙ୍କୁ ବାପ୍ତିଜିତ କରିଥିଲେ। ସେଠାରେ ଥିବା ସେ ପାଣିର ଗର୍ତ୍ତରେ ତାହା ଯଥେଷ୍ଟ ଉତ୍ତମ ଅଟେ। ପାଉଲ କହିଲେ, ତାହା ବର୍ତ୍ତମାନ କାମ କରିବ ନାହିଁ, ତୁମମାନଙ୍କୁ ପୁଣି ଥରେ ବାପ୍ତିଜିତ ହେବାକୁ ପଡ଼ିବ। ଏବଂ ପାଉଲ ସେମାନଙ୍କୁ ପୁନର୍ବାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବାକୁ ଆଦେଶ ଦେଇଥିଲେ। ସେମାନଙ୍କ ଉପରେ ନିଜର ହାତ ଥୋଇଲେ ଏବଂ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ। ଠିକ ଅଛି, ହଁ ଆଜ୍ଞା।
Buried in the precious name of Jesus, young and old, repent of all your sins. The Holy Ghost will surely enter in. The evening light has come. It is the fact that God and Christ are one. But the Bible said,
"Yahi ta jahaki Bible kuhe ta thik ate." ଏହା ସେହି ଘଟିକା ଅଟେ, ଏହା ଏକ ସମୟ ଅଟେ ଯେ ଆମେ ମନ ପରିବର୍ତ୍ତନ କରିବା ଉଚିତ। ଯେତେବେଳେ ଆପଣ ଜଳକୁଣ୍ଡରେ ପ୍ରସ୍ତୁତ ହୋଇଯାଆନ୍ତି, ସେତେବେଳେ କୁହନ୍ତୁ, ଉଚ୍ଚ ପାଟିରେ କୁହନ୍ତୁ, ଏବଂ ଆମେମାନେ କଣ ଆପଣ ପ୍ରସ୍ତୁତ ଅଟନ୍ତି କି? ଠିକ ଅଛି, ପର୍ଦ୍ଦା ଟାଣିବା ପାଇଁ। ତେବେ ପ୍ରଭୁ ବର୍ତ୍ତମାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଯେତେବେଳେ ଭାଇ ବାପ୍ତିଷ୍ମର ସେବା ଦାନ କରନ୍ତି, କଣ ଆପଣମାନେ ସମସ୍ତେ ଏଠାରେ ଦେଖିପାରୁଛନ୍ତି କି?